ତାର ପରିଣାମ ସ୍ୱରୂପ ଆମେ କଷ୍ଟ ଭୋଗ କରୁଛେ, କିନ୍ତୁ ଭଗବାନ ଯେତେବେଳେ ଚାହିଁବେ ସେ ହେଉଛନ୍ତି ସୃଷ୍ଟିର ସ୍ରଷ୍ଟା, ଏବଂ ଏ ଯେଉଁ ନିୟମମାନ ଭଗବାନ ନିଜେ ସୃଷ୍ଟି କରିଛନ୍ତି ଯେ ଜୀବମାନେ ଆଉ ବିଶେଷ ଭାବରେ ମନୁଷ୍ୟମାନେ କିପରି ଭାବରେ ଏ ସୃଷ୍ଟିର ନିୟମକୁ ମାନି ଚଳିବେ। କାରଣ ପଶୁପକ୍ଷୀମାନେ ଜାଣନ୍ତିନି ନିୟମ କ'ଣ ସୃଷ୍ଟିର, ସେମାନଙ୍କର ସେ ଜ୍ଞାନ ଉନ୍ନତ ଚେତନା ନାହିଁ, କିନ୍ତୁ ମଣିଷକୁ ଭଗବାନ ଉନ୍ନତ ଚେତନା ଦେଇଛନ୍ତି, ତାକୁ ବୁଦ୍ଧି ଦେଇଛନ୍ତି। ତେଣୁ ମଣିଷ ଧର୍ମ ଅଧର୍ମ ପାପ ପୁଣ୍ୟ ତାର ବିଚାର କରିପାରିବ, ଶାସ୍ତ୍ର ଅଧ୍ୟୟନ କରିପାରିବ, ଶାସ୍ତ୍ର ସମ୍ବନ୍ଧରେ ଶ୍ରବଣ କରିପାରିବ, କେବଳ ମଣିଷ ହିଁ ଏସବୁ କରିପାରିବ। ତେଣୁ ଭଗବାନ ମନୁଷ୍ୟମାନଙ୍କୁ ଏହି ସୃଷ୍ଟିର ନିୟମ ଜାଣିବା ପାଇଁ ଅବସର ପ୍ରଦାନ କରୁଛନ୍ତି ଯେ ଏହି ସୃଷ୍ଟିର ନିୟମ କ'ଣ, ଶାସ୍ତ୍ରରେ ଭଗବାନ କ'ଣ ନିର୍ଦ୍ଦେଶ ଦେଉଛନ୍ତି। ଯଦି ଏ ସମ୍ବନ୍ଧରେ ଆମର ଜ୍ଞାନ ରହିବ ତାହେଲେ ଆମେ ପାପକାର୍ଯ୍ୟ କରିବା ପାଇଁ ପ୍ରବୃତ୍ତ ହେବା ନାହିଁ, ଏବଂ ଆମର ଅଜ୍ଞାତ ସ୍ତରରେ ଯେଉଁ ସବୁ ପାପକାର୍ଯ୍ୟ ଆମେ କରିଛେ ସେ ପାପକାର୍ଯ୍ୟର ପରିଣାମ ବା ତାର ଯେଉଁ ଦୁଃଖ ପରିଣାମ ତାକୁ ଆମେ ଦୂରୀଭୂତ କରିପାରିବା। ଆଗକୁ ଆଉ ଆମେ ପାପକାର୍ଯ୍ୟ କରିବା ନାହିଁ, ଏବଂ ଯାହା ସବୁ ପାପକାର୍ଯ୍ୟ ହେଇଛି ତାକୁ ଆମେ ଦୂରୀଭୂତ କରିପାରିବା। ତେଣୁ ମନୁଷ୍ୟମାନେ ହିଁ ଏ କାର୍ଯ୍ୟ କରିପାରିବେ, ପଶୁପକ୍ଷୀମାନେ କରିପାରିବେ ନାହିଁ। କିନ୍ତୁ ଯେଉଁ ମନୁଷ୍ୟ ଭଗବାନଙ୍କ ପ୍ରତି ଶରଣାପନ୍ନ ନ ହୋଇ ତାର ଜୀବନକୁ କେବଳ ଆହାର ନିଦ୍ରା ଭୟ ମୈଥୁନରେ ବ୍ୟତୀତ କରୁଛି, ସେପରି ବ୍ୟକ୍ତି ପଶୁତୁଲ୍ୟ ଆଚରଣ କରିଥାଏ। କାରଣ ପଶୁମାନେ ମଧ୍ୟ ସେହି କାର୍ଯ୍ୟ କରୁଛନ୍ତି, ଆହାର ନିଦ୍ରା ଭୟ ମୈଥୁନ। ତେଣୁ ମନୁଷ୍ୟ ଧର୍ମ ଗ୍ରହଣ କରି ଆମେ ଯଦି ପଶୁତୁଲ୍ୟ କାର୍ଯ୍ୟ କରିବା ତାହେଲେ ଆମେ ପ୍ରକୃତ ମନୁଷ୍ୟ ପଦବାଚ୍ୟ ନୁହଁ। ସେଥିପାଇଁ ଶାସ୍ତ୍ରରେ କୁହାଯାଇଛି ଯେ ମନୁଷ୍ୟମାନେ ଶ୍ରେଷ୍ଠ ପ୍ରାଣୀ। କାହିଁକି ଶ୍ରେଷ୍ଠ ପ୍ରାଣୀ ନା, ଧର୍ମ ହି ତେଷାଂ ଅଧିକ ବିଶେଷ, ଧର୍ମେଣ ହି ନା ପଶୁ ଭି ସମାନ। ଯେ ମନୁଷ୍ୟମାନଙ୍କ ନିକଟରେ ଧର୍ମ ଭାବନା ଥାଏ। ଏହି ଧର୍ମ କ'ଣ ନା, ଧର୍ମ ତୁ ସାକ୍ଷାତ ଭଗବତ ପ୍ରଣୀତମ। ଧର୍ମ ହେଉଛି ସାକ୍ଷାତ ଭଗବାନଙ୍କ ଦ୍ୱାରା ପ୍ରଣୀତ ଉପଦେଶ। ତେଣୁ ଯେଉଁମାନେ ଭଗବାନଙ୍କର ଉପଦେଶ ପାଳନ କରିଥାନ୍ତି, ତାଙ୍କର ଉପଦେଶ ଅନୁସାରେ କାର୍ଯ୍ୟ କରିଥାନ୍ତି, ସେମାନେ ପ୍ରକୃତପକ୍ଷେ ଧର୍ମ ଆଚରଣ କରିଥାନ୍ତି। ଯେପରି ଆମେ ଦେଖିବା ଭଗବତ ଗୀତାରେ ଭଗବାନ ଶ୍ରୀକୃଷ୍ଣ ସମସ୍ତ ଶାସ୍ତ୍ରମାନଙ୍କର ସାର ସୂତ୍ର ଆକାରରେ ବର୍ଣ୍ଣନା କରୁଛନ୍ତି। ତେଣୁ ଭଗବତ ଗୀତାର ଉପଦେଶକୁ ଯଦି ଆମେ ଜୀବନରେ ପାଳନ କରିପାରିବା ତାହେଲେ ଆମେ ଧର୍ମ ପାଳନ କରୁଛେ ବା ଭଗବାନଙ୍କର ଉପଦେଶକୁ ପାଳନ କରୁଛେ ବୋଲି ଆମେ ଗ୍ରହଣ କରିବା, ଏବଂ ତାଦ୍ୱାରା ଆମର ଜୀବନ ସୁଖମୟ ହୋଇପାରିବ। ଦୁଃଖମୟ ଜୀବନକୁ ଦୂରୀଭୂତ କରି ଆମେ ଏ ସଂସାରରେ ସୁଖପୂର୍ବକ ଜୀବନ ନିର୍ବାହ କରିପାରିବା। ତେଣୁ ଏହି ଭୌତିକ ସଂସାରରେ ଆମର ଆବଶ୍ୟକତା ରହିଛି ଯେ ଭଗବାନଙ୍କର ଉପଦେଶକୁ ଜାଣିବା, ଭଗବାନ କିପରି ଭାବରେ ଉପଦେଶ ପ୍ରଦାନ କରୁଛନ୍ତି, ଏବଂ ଆମଠାରୁ କ'ଣ ଆଶା କରୁଛନ୍ତି, କ'ଣ କି ପ୍ରକାର କାର୍ଯ୍ୟ କଲେ ଆମେ ଏହି ଭୌତିକ ସଂସାରର ଦୁଃଖରୁ ମୁକ୍ତ ହୋଇପାରିବା, ସେଥିପାଇଁ ଭଗବାନ ଆମକୁ ଉପଦେଶ ପ୍ରଦାନ କରୁଛନ୍ତି ଭଗବତ ଗୀତାରେ। ଯେପର୍ଯ୍ୟନ୍ତ ଆମେ ଭୌତିକ ଶରୀର ଗ୍ରହଣ କରୁଛେ ସେପର୍ଯ୍ୟନ୍ତ ଆମେ ଜନ୍ମ ମୃତ୍ୟୁ ଜରାବ୍ୟାଧି ରୂପକ କଷ୍ଟ ଏବଂ ଯେଉଁ ତ୍ରିତାପର କଥା ମୁଁ କହୁଥିଲି ସେଗୁଡ଼ିକ ଭୋଗ କରିବା ପାଇଁ ଆମେ ବାଧ୍ୟ। ଏବଂ ଏ ଭୌତିକ ଶରୀର ଆମେ ଆମର ପୂର୍ବଜନ୍ମର କର୍ମଫଳ ଅନୁସାରେ ଗ୍ରହଣ କରୁଛୁ, କିନ୍ତୁ ଆମେ ସମସ୍ତେ ଏପରି ଏକ ଜୀବନ ଚାହୁଁଛେ ଯେଉଁ ଜୀବନରେ କୌଣସି ଦୁଃଖ ନଥିବ, ଆମେ କେବଳ ସୁଖରେ ଜୀବନ ନିର୍ବାହ କରିପାରିବା। କିନ୍ତୁ ସେପରି ଏକ ଜୀବନ ଅଛି କି ନାହିଁ ସେ ସମ୍ବନ୍ଧରେ ଆମର କୌଣସି ଧାରଣା ନାହିଁ। କାରଣ ଆମେ ସଂସାରରେ ଦେଖୁଛେ ଯେ ସମସ୍ତେ ସଂସାରରେ ହିଁ ଏକା ପ୍ରକାର ଦୁଃଖ ଭୋଗ କରୁଛନ୍ତି। ତେଣୁ ଏପରି ଏକ ଜୀବନ ସମ୍ବନ୍ଧରେ ଭଗବାନ କୃଷ୍ଣ ଭଗବତ ଗୀତାରେ ସୂଚନା ଦେଉଛନ୍ତି। ଭଗବାନ କୃଷ୍ଣ କହୁଛନ୍ତି, ଯତ୍ ଗତ୍ୱା ନ ନିବର୍ତ୍ତନ୍ତେ ତତ୍ ଧାମଂ ପରମଂ ମମ। ଯେଉଁ ଧାମକୁ ପ୍ରାପ୍ତ ହେଲେ ବ୍ୟକ୍ତିର ଏହି ଭୌତିକ ସଂସାରରେ ପୁନରାଗମନ ହୁଏ ନାହିଁ, ତାହା ହେଉଛି ମୋର ପରମ ଧାମ। ତାହେଲେ ଆମେ ଦେଖିବା ଯେ ବର୍ତ୍ତମାନ ଭଗବାନ ଦୁଇଟି ଜଗତ କଥା କହୁଛନ୍ତି। ଗୋଟିଏ ହେଉଛି ଭୌତିକ ଜଗତ, ଯେଉଁଠାରେ ପ୍ରାଣୀମାନେ ଏହି ଦୁଃଖ ଭୋଗ କରୁଛନ୍ତି, ଜନ୍ମ ମୃତ୍ୟୁ ଜରାବ୍ୟାଧି ରୂପକ ଦୁଃଖ। କିନ୍ତୁ ଭଗବାନ ଆଉ ଯେଉଁ ତାଙ୍କର ନିଜର ଧାମ କଥା କହୁଛନ୍ତି, ଯେଉଁ ଧାମକୁ ଥରେ ଗଲେ ଆଉ ଏ ଭୌତିକ ସଂସାରରେ ପ୍ରତ୍ୟାବର୍ତ୍ତନ ହେବ ନାହିଁ, ସେ ଧାମ ହେଉଛି ଦିବ୍ୟ ଧାମ, ଭଗବାନଙ୍କର ନିଜ ଧାମ। ସେ ଧାମରେ ଜନ୍ମ ମୃତ୍ୟୁ ଜରାବ୍ୟାଧି ରୂପକ ଦୁଃଖ ନାହିଁ। ଆମେ ଏ ଭୌତିକ ସଂସାରରେ ଯେଉଁ ଦୁଃଖ ଭୋଗ କରୁଛେ, ଭଗବାନଙ୍କ ଧାମରେ ଏସବୁ ଦୁଃଖ ନାହିଁ। ଅର୍ଥାତ୍ ଯେଉଁମାନେ ଭଗବାନଙ୍କର ଧାମକୁ ପ୍ରାପ୍ତ ହେବେ, ସେମାନେ ଜନ୍ମ ମୃତ୍ୟୁ ଜରାବ୍ୟାଧି ରୂପକ ଦୁଃଖ ବା ତ୍ରିତାପ ଦ୍ୱାରା ଦଗ୍ଧୀଭୂତ ହେବେ ନାହିଁ। ଆମେ ଯେଉଁ ଜୀବନରେ ନିତ୍ୟ ସୁଖର କାମନା କରୁଛେ, ସେହି ନିତ୍ୟ ସୁଖ ଆମକୁ ଭଗବାନଙ୍କର ଧାମରେ ପ୍ରାପ୍ତ ହୋଇପାରିବ। ତେଣୁ ସେ ଭଗବାନଙ୍କର ଧାମକୁ ପ୍ରାପ୍ତ ହେବାକୁ ହେଲେ ଉପାୟ କ'ଣ? ଭଗବତ ଗୀତାରେ ଭଗବାନ ଶ୍ରୀକୃଷ୍ଣ ତାର ଉପାୟ ସମ୍ବନ୍ଧରେ ମଧ୍ୟ ସୂଚନା ଦେଉଛନ୍ତି ଯେ କିପରି ଭାବରେ ବ୍ୟକ୍ତି ଏହି ଭୌତିକ ସଂସାରର ଦୁଃଖରୁ ସବୁଦିନ ପାଇଁ ମୁକ୍ତ ହୋଇପାରିବ। ତେଣୁ ଭଗବାନ କୃଷ୍ଣ କହୁଛନ୍ତି, ଅନ୍ତଃକାଳେ ଚ ମାମେବଂ ସ୍ମରନ୍ ମୁକ୍ତା କଳେବରଂ ଯା ପ୍ରୟାତି ସମଦ୍ଭାବଂ ଜାତି ନାତ୍ରିତ ସଂଶୟ। ଭଗବାନ କହୁଛନ୍ତି, ଯେଉଁମାନେ ମୃତ୍ୟୁ ସମୟରେ ମୋତେ ସ୍ମରଣ କରିଥାନ୍ତି, ଭଗବାନ କୃଷ୍ଣଙ୍କୁ ସ୍ମରଣ କରିଥାନ୍ତି, ତାଙ୍କର ନାମ ଉଚ୍ଚାରଣ କରିଥାନ୍ତି, ସେମାନେ ମୃତ୍ୟୁ ପରେ ଭଗବାନଙ୍କର ଧାମକୁ ପ୍ରାପ୍ତ ହୋଇଥାନ୍ତି। ତେଣୁ ଆମେ ହୁଏତ ଭାବିବା ଯେ ଭଗବାନ ବହୁତ ସରଳ ଉପାୟ ଆମକୁ କହୁଛନ୍ତି, ଯେ ଆମେ ଜୀବନ ସାରା ଯେଉଁ କାର୍ଯ୍ୟ କରୁଛେ ଆମେ ସବୁ କରିଚାଲିବା, ମୃତ୍ୟୁ ସମୟରେ ଟିକେ ଭଗବାନ କୃଷ୍ଣଙ୍କୁ ସ୍ମରଣ କରିଦେବା, ତାହେଲେ ଆମେ ଏ ଦୁଃଖରୁ ମୁକ୍ତ ହୋଇଯିବା, ଭଗବାନଙ୍କର ଧାମକୁ ପ୍ରାପ୍ତ ହେବା। କିନ୍ତୁ ଏହା ଏତେ ସହଜ ନୁହେଁ। ଆମେ ଜୀବନ ସାରା ଯେଉଁ କାର୍ଯ୍ୟ କରୁଛେ, ଯେଉଁ ବସ୍ତୁ ବା ବ୍ୟକ୍ତି ପ୍ରତି ଆମର ଆସକ୍ତି ରହିଛି, ମୃତ୍ୟୁ ସମୟରେ ସେହି ବ୍ୟକ୍ତି ବା ସେହି ବସ୍ତୁ ମନେ ପଡ଼ିବ, ସେତେବେଳେ ଭଗବାନ ମନେ ପଡ଼ିବେ। ଆମେ ଦେଖିବା ଯେ ଶ୍ରୀମଦ୍ ଭାଗବତରେ ଯେଉଁ ଅଜାମିଳ କଥା ବର୍ଣ୍ଣନା କରାଯାଇଛି, ଆପଣମାନେ ସମସ୍ତେ ଜାଣିଥିବେ ଶୁଣିଥିବେ, ଅଜାମିଳ ମହାନ ପାପୀ ଥିଲା, ତାର ଜୀବନରେ ଏପରି କୌଣସି କାର୍ଯ୍ୟ ନଥିଲା, ପାପ କାର୍ଯ୍ୟ, ଯାହାକି ସେ କରିନଥିଲା। ତେଣୁ ଏପରି ବ୍ୟକ୍ତି ଜୀବନ ସାରା ପାପ କାର୍ଯ୍ୟ କରିଛି, କିନ୍ତୁ ଯେତେବେଳେ ତାର ମୃତ୍ୟୁ ସମୟ ଆସି ଉପସ୍ଥିତ ହେଉଛି, ସେତେବେଳେ ଯମଦୂତମାନେ ଆସୁଛନ୍ତି ଅଜାମିଳର ଆତ୍ମାକୁ ନେଇଯିବା ପାଇଁ। ଆମେ ଦେଖୁଛେ ଯେତେବେଳେ ବ୍ୟକ୍ତିର ମୃତ୍ୟୁ ହେଉଛି, ସେ ସମୟରେ ବ୍ୟକ୍ତି ଆମେ କହୁଛେ ଯେ ସେ ବ୍ୟକ୍ତିଟି ଚାଲିଗଲା, ଯେ ପ୍ରକୃତ ସେ ବ୍ୟକ୍ତିଟି କିଏ ଥିଲା ଯେ ଚାଲିଯାଇଛି। ଆମେ ଜୀବନ ସାରା ଭାବୁଛେ ଆମେ ଏ ଶରୀର, ତେଣୁ ଆମେ ଶରୀରର ଯତ୍ନ ନେଉଛେ, ଏ ଶରୀରର ନାମକରଣ କରାଯାଉଛି, ଆମେ ସେଇ ନାମରେ ନାମିତ ହେଉଛେ। ଯଦି ଆମେ ପଚାରିବା ଆପଣ କିଏ, ଆପଣ ସାଙ୍ଗେ ସାଙ୍ଗେ ଆପଣଙ୍କ ନାଁ କହିବେ, ମୁଁ ଅମୁକ ବ୍ୟକ୍ତି, ଅମୁକ ବ୍ୟକ୍ତିଙ୍କର ପୁତ୍ର ବା କନ୍ୟା। ତେଣୁ ଆମେ ଏ ଶରୀରକୁ ନିଜେ ବୋଲି ଭାବୁଛେ, କିନ୍ତୁ ପ୍ରକୃତ ପକ୍ଷେ ଦେଖିବାକୁ ଗଲେ ଯେତେବେଳେ ବ୍ୟକ୍ତିର ମୃତ୍ୟୁ ହେଉଛି, ସେ ଶରୀର ଆମ ସମ୍ମୁଖରେ ପଡ଼ି ରହିଛି, କିନ୍ତୁ ଆମେ କହୁଛେ ସେ ବ୍ୟକ୍ତିଟି ଚାଲିଗଲେ। ତାର ଅର୍ଥ ଆମେ ସେ ବ୍ୟକ୍ତିକୁ ତା ଶରୀରଠାରୁ ଭିନ୍ନ ବୋଲି ମନେ କରୁଛେ, ସେ ବ୍ୟକ୍ତିଟି ଏ ଶରୀର ତ୍ୟାଗ କରି ଚାଲିଯାଇଛି। ତେଣୁ ଯେ ବ୍ୟକ୍ତିଟି ଶରୀର ତ୍ୟାଗ କଲା ସେ କିଏ, ସେ ହେଉଛି ଜୀବାତ୍ମା ବା ଯାହାକୁ ଆମେ ପ୍ରାଣ ଶକ୍ତି ବୋଲି କହିବା, ତାକୁ ଗୀତାରେ ଭଗବାନ କୃଷ୍ଣ ଆତ୍ମା ବୋଲି କହୁଛନ୍ତି। ତେଣୁ ଜୀବାତ୍ମା ଯେପର୍ଯ୍ୟନ୍ତ ଶରୀର ମଧ୍ୟରେ ରହିଛି, ଶରୀର କ୍ରିୟାଶୀଳ ହେଉଛି, ଆମେ କଥା କହିପାରୁଛେ, ଶୁଣିପାରୁଛେ, ହାତ ହଲେଇ ପାରୁଛେ, କାର୍ଯ୍ୟ କରୁଛେ, କିନ୍ତୁ ଯେତେବେଳେ ଜୀବାତ୍ମା ଶରୀର ତ୍ୟାଗ କରି ଚାଲିଯାଉଛି, ସେତେବେଳେ ଶରୀର ମୃତ ହୋଇଯାଉଛି, ଆଉ କ୍ରିୟାଶୀଳ ହୋଇପାରୁନି। ସେ ଶରୀରକୁ ନେଇ ଆମେ ସନ୍ତାନ ଭୂମିରେ ତାକୁ ଦଗ୍ଧୀଭୂତ କରିଦେଉଛୁ, ସେ ଶରୀର ମାଟିରେ ପରିଣତ ହୋଇଯାଉଛି, ପାଉଁଶରେ ପରିଣତ ହୋଇଯାଉଛି। ତେଣୁ ସେ ଶରୀରଟି ବ୍ୟକ୍ତିର ପୋଷାକ ସଦୃଶ ଥିଲା। ଯେପରି ଆମେ ପୋଷାକ ଧାରଣ କରୁଛେ ଶରୀରକୁ ଆବୃତ କରିବା ପାଇଁ, ଠିକ ସେହିପରି ଆତ୍ମାର ପୋଷାକ ହେଉଛି ଶରୀର। ତେଣୁ ଅନେକ ସମୟରେ ଲୋକମାନେ କୁହନ୍ତି, ଯେଉଁମାନେ ନାସ୍ତିକ ଭଗବାନଙ୍କ ଉପରେ ବିଶ୍ୱାସ ନଥାଏ, ସେମାନେ କହିଥାନ୍ତି ଯେ ଯେତେବେଳେ ବ୍ୟକ୍ତିର ମୃତ୍ୟୁ ହୋଇଗଲା ସେତେବେଳେ ସବୁକିଛି ଶେଷ ହୋଇଗଲା, ତେଣୁ ଆଉ ଗୋଟେ ଜନ୍ମ ପୁଣି କୁଆଡୁ ଆସିବ। ତେଣୁ ସେମାନେ ଭାବିଥାନ୍ତି ଯେ ଶରୀର ଯେତେବେଳେ ମୃତ୍ୟୁ ହେଉଛି ଶରୀର ଭସ୍ମୀଭୂତ ହୋଇଯାଉଛି, ତେଣୁ ଆଉ କୌଣସି ଜନ୍ମ ନାହିଁ। ତେଣୁ ସେମାନେ ଭାବିଥାନ୍ତି ଯେ ଯେପର୍ଯ୍ୟନ୍ତ ଜୀବନ ରହିଛି ସେପର୍ଯ୍ୟନ୍ତ ଆମେ କିପରି ଇନ୍ଦ୍ରିୟ ସୁଖ ଭୋଗ କରିବା, ସେଥିପାଇଁ ସେମାନେ ପ୍ରବୃତ୍ତ ହୋଇଥାନ୍ତି। କାରଣ ସେମାନେ ଭଗବାନଙ୍କ ଉପରେ ବିଶ୍ୱାସ କରିନଥାନ୍ତି, ନାସ୍ତିକ ଭାବାପନ୍ନ ହୋଇଥାନ୍ତି। ତେଣୁ ସେମାନେ ଚାର୍ବାକ ବୋଲି ଜଣେ ନାସ୍ତିକ ଥିଲେ, ତାଙ୍କର ଅନୁସରଣ କରିଥାନ୍ତି। ଏପରି ବ୍ୟକ୍ତିମାନେ ନାସ୍ତିକ ବ୍ୟକ୍ତିମାନେ ଚାର୍ବାଙ୍କର ମତବାଦ ସବୁ ନାସ୍ତିକ ମତବାଦ, ସେ ଭଗବାନଙ୍କ ଉପରେ ବିଶ୍ୱାସ କରୁନଥିଲେ। ତେଣୁ ସେ କହୁଥିଲେ ଯେ ଯାବତ୍ ଜୀବେ ସୁଖମ୍ ଜୀବେ, ଯେପର୍ଯ୍ୟନ୍ତ ବଞ୍ଚିବ ସୁଖରେ ବଞ୍ଚିବ, ସୁଖପୂର୍ବକ ଜୀବିତ ରହିବ, ଏବଂ ଋଣଙ୍କୃତା ଘୃତଂ ପିବେ। ସୁଖରେ ରହିବାକୁ ହେଲେ ଯଦି ପାଖରେ ଧନ ନାହିଁ ତାହେଲେ ଋଣ କର ଏବଂ ଘିଅ ଖା। ଅବଶ୍ୟ ଏଥିରେ ଆଉ ଗୋଟେ ଜିନିଷ ଆମର ଦେଖିବାର ରହିଛି ଯେ ଚାର୍ବାକ ଏତେ ନାସ୍ତିକ ହେଲେ ମଧ୍ୟ, ଭଗବାନଙ୍କ ଉପରେ ବିଶ୍ୱାସ ନଥିଲେ ମଧ୍ୟ ସେ ଘିଅ ଖାଇବା କଥା କହୁଛନ୍ତି, ସେ ମାଛ ମାଂସ ଖାଇବା କଥା କହୁନାହାନ୍ତି। ଆଜିକାଲି ଲୋକମାନେ ଭାବୁଛନ୍ତି ଯେ ମାଛ ମାଂସ ଖାଇଲେ ଶରୀର ହୃଷ୍ଟପୃଷ୍ଟ ହେବ, କିନ୍ତୁ ପ୍ରାଚୀନ କାଳରେ ଏସବୁ ମାଛ ମାଂସ ଖାଇବାର ପ୍ରଚଳନ ନଥିଲା। ବିଶେଷ ଭାବରେ ଲୋକମାନେ ହୃଷ୍ଟପୃଷ୍ଟ ହେବା ପାଇଁ ଘିଅ ଖାଉଥିଲେ। ତେଣୁ ଆଜିକାଲି ଡାକ୍ତରମାନେ ମଧ୍ୟ ପରୀକ୍ଷା କରି ଦେଖିଲେଣି ଯେ ମାଛ ମାଂସ ଖାଇବା ଦ୍ୱାରା ସବୁ ବିଭିନ୍ନ ରୋଗ ଉତ୍ପନ୍ନ ହେଉଛି। ତେଣୁ ଚାର୍ବାକ ନାସ୍ତିକ ହେଲେ ମଧ୍ୟ ସିଏ ଘିଅ ଖାଇବା ପାଇଁ କହୁଛନ୍ତି ଯେ ଘୃତୁଂ ପିବେ, ଯଦି ପାଖରେ ଧନ ନାହିଁ ତାହେଲେ ଘିଅ ଋଣ କର ଏବଂ ଘିଅ ଖା। କାରଣ ନା ଭସ୍ମୀଭୂତସ୍ୟ ଦେହସ୍ୟ ପୁନରାଗମନ କୃତଃ, ଏ ଶରୀର ଯେତେବେଳେ ମୃତ୍ୟୁ ହେଉଛି ଭସ୍ମୀଭୂତ ହୋଇଯାଉଛି, ତାହେଲେ ପୁଣି ଶରୀରର ପୁଣି ଆଗମନ କିପରି ହେବ? ଶରୀର ନଷ୍ଟ ଯେତେବେଳେ ହୋଇଗଲା, କିନ୍ତୁ ଚାର୍ବାକ ଭୁଲି ଯାଇଥିଲେ ଯେ ଏ ଶରୀର ନଷ୍ଟ ହେବା ସହିତ ବ୍ୟକ୍ତି ନଷ୍ଟ ହୋଇଯାଉନି। ଶରୀର ନଷ୍ଟ ହୋଇଯାଉଛି ଠିକ କଥା, କିନ୍ତୁ ଶରୀର ମଧ୍ୟରେ ଯେଉଁ ଜୀବାତ୍ମା ରହିଛି ସେ ଜୀବାତ୍ମା ନଷ୍ଟ ହେଉନି। କାରଣ ଭଗବତ ଗୀତାରେ ଭଗବାନ କୃଷ୍ଣ କହୁଛନ୍ତି ଯେ ନୈନଂ ଛିନ୍ନତି ଶସ୍ତ୍ରାଣୀ ନୈନଂ ଦହତି ପାବକ, ଯେ ଆତ୍ମାକୁ କୌଣସି ଶସ୍ତ୍ର ଦ୍ୱାରା ଛେଦନ କରାଯାଇପାରିବ ନାହିଁ, ବା ଆତ୍ମାକୁ ଅଗ୍ନି ଦ୍ୱାରା ଭସ୍ମୀଭୂତ କରାଯାଇପାରିବ ନାହିଁ। ତେଣୁ ଆତ୍ମା ହେଉଛି ଭଗବାନଙ୍କର ନିତ୍ୟ ଅଂଶ, ଏବଂ ଏ ଆତ୍ମା ଯେତେବେଳେ ଶରୀର ତ୍ୟାଗ କରୁଛି ସେତେବେଳେ କର୍ମ ଅନୁସାରେ ଅନ୍ୟ ଗୋଟିଏ ଶରୀରରେ ଯାଇ ପ୍ରବେଶ କରୁଛି। ଶରୀର ଭସ୍ମୀଭୂତ ହୋଇଯାଉଛି କିନ୍ତୁ ଆତ୍ମା ପ୍ରବେଶ କରୁଛି। ତେଣୁ ଆତ୍ମା ଯେତେବେଳେ ପ୍ରବେଶ କରୁଛି ଆମେ କହୁଛେ ଯେ ଆଉ ଗୋଟିଏ ଜନ୍ମ ହେଲା, ଅନ୍ୟ ଗୋଟିଏ ଶରୀରରେ ଯେତେବେଳେ ପ୍ରବେଶ କରୁଛି। ତେଣୁ ସେ ଜୀବାତ୍ମାର ଗୋଟିଏ ଶରୀର ତ୍ୟାଗ କରି ଆଉ ଗୋଟିଏ ଶରୀର ମଧ୍ୟରେ ପ୍ରବେଶକୁ ଜନ୍ମାନ୍ତର କୁହାଯାଉଛି। ଯେପରି ଆମର ପୋଷାକ ଜୀର୍ଣ୍ଣଶୀର୍ଣ୍ଣ ହୋଇଗଲେ ଆମେ ସେ ପୋଷାକକୁ ଫିଙ୍ଗି ଦେଉଛୁ ଆଉ ନୂଆ ପୋଷାକ ପିନ୍ଧୁଛୁ, ଠିକ ସେହିପରି ଆତ୍ମା ଏହି ଜୀର୍ଣ୍ଣଶୀର୍ଣ୍ଣ ଶରୀରକୁ ତ୍ୟାଗ କରି ଅନ୍ୟ ଗୋଟିଏ ଶରୀର ମଧ୍ୟରେ ପ୍ରବେଶ କରୁଛି କର୍ମ ଅନୁସାରେ। ତେଣୁ ଏହିପରି ଭାବରେ ଜୀବାତ୍ମା ଗୋଟିକ ପରେ ଗୋଟିଏ ଏହିପରି 84 ଲକ୍ଷ ଜୀବଧ୍ୱନି ମଧ୍ୟରେ ପ୍ରବେଶ କରୁଛି ଏବଂ ସଂସାରର କଷ୍ଟ ଭୋଗ କରୁଛି, ଜନ୍ମ ମୃତ୍ୟୁ ଜରାବ୍ୟାଧି ରୂପରେ କଷ୍ଟ ଭୋଗ କରୁଛି। ତେଣୁ ଭଗବାନ କହୁଛନ୍ତି ଯେ ଯେତେବେଳେ ବ୍ୟକ୍ତି ମୃତ୍ୟୁ ସମୟରେ ମୋର ସ୍ମରଣ କରିବ, ସେଇ ମୃତ୍ୟୁମୟ ସଂସାରରୁ ଉଦ୍ଧାର ହୋଇ ମୋର ଧାମକୁ ପ୍ରାପ୍ତ ହେବ। ତେଣୁ ଆମେ ଯେଉଁ ଅଜାମିଳ କଥା କହୁଥିଲେ ଯେ ଅଜାମିଳ ଜୀବନ ସାରା ବିଭିନ୍ନ ପ୍ରକାର ପାପ କାର୍ଯ୍ୟ କରିଲ, କିନ୍ତୁ ମୃତ୍ୟୁ ସମୟରେ ଯେତେବେଳେ ଯମଦୂତ ମାନେ ଆସିଲେ ତାର ଆତ୍ମାକୁ ନେଇଯିବା ପାଇଁ, ସେତେବେଳେ ଯମଦୂତ ମାନେ ବିକଟାଳ ଭୟଙ୍କର ମୂର୍ତ୍ତି ଧାରଣ କରି ଆସୁଛନ୍ତି ଅଜାମିଳ ନିକଟକୁ, ଅଜାମିଳର ଆତ୍ମାକୁ ନେଇଯିବା ପାଇଁ। ଏବଂ ଅଜାମିଳ ଅତ୍ୟନ୍ତ ଭୟଭୀତ ହୋଇ ସେତେବେଳେ ସେ ତାର ଶିଶୁ ସନ୍ତାନ ଶିଶୁପୁତ୍ର ଯାହାର ନାମ ସେ ନାରାୟଣ ଦେଇଥିଲା, ସେ ନାରାୟଣ ସେ ପାଖରେ କ୍ରୀଡ଼ା କରୁଥିଲା ପାର୍ଶ୍ୱବର୍ତ୍ତୀ ସ୍ଥାନରେ, ସେ ନାରାୟଣଙ୍କୁ ଡାକିବାକୁ ଆରମ୍ଭ କଲା। ଯେହେତୁ ନାରାୟଣଙ୍କୁ ଭଲ ପାଉଥିଲା, ତାର ପୁତ୍ର ନାରାୟଣକୁ, ଭଗବାନ ନାରାୟଣ ନାହିଁ। କିନ୍ତୁ ଆଗ କାଳରେ ଅତି କମରେ ପିତାମାତା ମାନେ ସେମାନଙ୍କର ପିଲାମାନଙ୍କର ନାମ ସବୁ ଭଗବାନଙ୍କର ନାମ ରଖୁଥିଲେ। ଉଦ୍ଦେଶ୍ୟ ଥିଲା ଯେ ଅତି କମରେ ପିଲାମାନଙ୍କୁ ଡାକିବା ଛଳରେ ଭଗବାନଙ୍କର ନାମ ମଧ୍ୟ ଉଚ୍ଚାରିତ ହୋଇଯିବ। କାରଣ ଭଗବାନ କହୁଛନ୍ତି ଯେ ମୃତ୍ୟୁ ସମୟରେ ମୋତେ ସ୍ମରଣ କରିବ, ମୋର ନାମ ଉଚ୍ଚାରଣ କରିବ, ମୃତ୍ୟୁ ପରେ ତାଙ୍କର ଧାମକୁ ସେ ପ୍ରାପ୍ତ ହେବ। ତେଣୁ ଅତିକମରେ ପିତାମାତା ମାନେ ପିଲାମାନଙ୍କର ନାମ ସବୁ ଭଗବାନଙ୍କର ନାମ ରଖିଥାନ୍ତି, ଯାହାଫଳରେ ପିଲାମାନଙ୍କୁ ଡାକିବା ଛଳରେ ଭଗବାନଙ୍କର ନାମ ମଧ୍ୟ ଉଚ୍ଚାରିତ ହେଉଥାଏ। ଆଜିକାଲି ଅବଶ୍ୟ ବାପା ମା ମାନେ ଭଗବାନଙ୍କର ନାମକୁ ପୁରୁଣା କାଳିଆ ବୋଲି ଭାବିଲେଣି, ତେଣୁ ଆଜିକାଲି ସବୁ ଭଗବାନଙ୍କର ନାମ ଦେଉନାହାନ୍ତି ପିତାମାତା, ସେମାନେ ସବୁ ଉଦ୍ଭଟ ନାମ ସବୁ ଦେଉଛନ୍ତି ତାଙ୍କର ପିଲାମାନଙ୍କର ନାମ, ପିଣ୍ଟୁ ମିଣ୍ଟୁ, ଏ ନାମର କିଛି ଅର୍ଥ ନାହିଁ। କିନ୍ତୁ ଅଜାମିଳ ଏତେ ବଡ ପାପୀ ହେଲେ ମଧ୍ୟ ସେ ତାର ପିଲାମାନଙ୍କର ନାମ ସବୁ ଭଗବାନଙ୍କର ନାମ ରଖିଥିଲା, ତାହା ଥିଲା ତାର ସଂସ୍କାର, ଜନ୍ମଜାତ ସଂସ୍କାର। କାରଣ ଅଜାମିଳର ଜନ୍ମ ବ୍ରାହ୍ମଣ ପରିବାରରେ ହୋଇଥିଲା ଏବଂ ବାଲ୍ୟକାଳରେ ଅଜାମିଳ ଧର୍ମ ଅନୁଷ୍ଠାନ କରୁଥିଲା ଏବଂ ତାର ପିତାଙ୍କ ନିର୍ଦ୍ଦେଶରେ ଭଗବାନଙ୍କର ସେବା ପୂଜାରେ ସାହାଯ୍ୟ କରୁଥିଲା ତାର ପିତାଙ୍କୁ। ତେଣୁ ତାର ସେ ପିଲାଦିନ ସେ ସଂସ୍କାର ରହିଥିଲା, କାରଣ ପ୍ରତି ବ୍ରାହ୍ମଣ ପରିବାରରେ ସାଧାରଣ ଭାବରେ ଭଗବାନ ବିଷ୍ଣୁ ବା କୃଷ୍ଣଙ୍କର ପୂଜା ହୋଇଥାଏ। ଭଗବାନ କୃଷ୍ଣ ବା ବିଷ୍ଣୁଙ୍କର ମୂର୍ତ୍ତି ନଥିଲେ ମଧ୍ୟ ଶାଳଗ୍ରାମ ଥିଲା ପ୍ରତିଟି ବ୍ରାହ୍ମଣ ପରିବାରରେ ଥାନ୍ତି, ଶାଳଗ୍ରାମଙ୍କର ପୂଜା ପ୍ରତିଟି ବ୍ରାହ୍ମଣ ପରିବାରରେ ହୋଇଥାଏ। ତେଣୁ ବାଲ୍ୟକାଳରୁ ବ୍ରାହ୍ମଣ ପରିବାରରେ ପିଲାମାନେ ସେ ସଂସ୍କାର ପ୍ରାପ୍ତ ହୋଇଥାନ୍ତି, ଭଗବାନଙ୍କୁ ପୂଜା ଅର୍ଚ୍ଚନା କରିବାର ସଂସ୍କାର। ତେଣୁ ଅଜାମିଳର ସେ ସଂସ୍କାର ରହିଥିଲା, କିନ୍ତୁ କାଳକ୍ରମେ ସେ ଅସତ୍ସଙ୍ଗ କରିବା ହେତୁ, ବେଶ୍ୟାସଙ୍ଗ କରିବା ହେତୁ ସେ ବିପଥଗାମୀ ହୋଇଗଲେ ଏବଂ ବିଭିନ୍ନ ପ୍ରକାର ପାପ କାର୍ଯ୍ୟରେ ରତ ରହିଲା। କିନ୍ତୁ ତାର ସେ ବାଲ୍ୟ ସଂସ୍କାର ହେତୁ ସେ ପିଲାମାନଙ୍କର ନାମ ସବୁ ଭଗବାନଙ୍କର ନାମ ଦେଇଥିଲା। ତେଣୁ ଯେତେବେଳେ ମୃତ୍ୟୁ ସମୟରେ ଅଜାମିଳର ଆତ୍ମାକୁ ନେବା ପାଇଁ ଯମଦୂତମାନେ ଆସୁଛନ୍ତି, ସେତେବେଳେ ଯମଦୂତମାନଙ୍କର ଭୟଙ୍କର ରୂପ ଦର୍ଶନ କରି ଅଜାମିଳ ଭୟଭୀତ ହୋଇପଡ଼ୁଛି। ଆମେ ଦେଖୁ ଅନେକ ସମୟରେ ଯେଉଁମାନେ ମୃତ୍ୟୁ ଶଯ୍ୟାରେ ପଡ଼ିଥାନ୍ତି ବା ମୃତ୍ୟୁ ସମୟରେ ବ୍ୟକ୍ତିମାନେ ଭୟଭୀତ ହୋଇ ମଳମୂତ୍ର ତ୍ୟାଗ କରିଥାନ୍ତି, କାରଣ ସେମାନେ ଭୟଙ୍କର ଯମଦୂତମାନଙ୍କୁ ଦର୍ଶନ କରନ୍ତି। ସେ ସମୟରେ ସେମାନେ ପ୍ରକାଶ କରିପାରନ୍ତିନି ବାହାରେ ଅନ୍ୟମାନଙ୍କ ନିକଟରେ, କିନ୍ତୁ ସେମାନେ ଅନୁଭବ କରନ୍ତି ଯେ କିପରି ଭୟଙ୍କର ରୂପ ଧାରଣ କରି ଯମଦୂତମାନେ ଆସୁଛନ୍ତି ତା ନିକଟକୁ ତାର ଆତ୍ମାକୁ ନେଇଯିବା ପାଇଁ। ତେଣୁ ଅଜାମିଳ ଯେତେବେଳେ ଭୟଙ୍କର ଯମଦୂତମାନଙ୍କୁ ଦର୍ଶନ କରୁଛି, ସେତେବେଳେ ସେ ଭୟଭୀତ ହୋଇ ନିକଟରେ କ୍ରୀଡ଼ା କରୁଥିବା ତାର ଶିଶୁ ସନ୍ତାନ ଯାହାର ନାମ ସେ ରଖିଥିଲା ନାରାୟଣ, ସେ ନାରାୟଣ ନାରାୟଣ ବୋଲି ଚିତ୍କାର କରୁଛି। ସେ ଯଦିଓ ତାର ଶିଶୁ ପୁତ୍ର ନାରାୟଣଙ୍କୁ ଡାକୁଛି, କିନ୍ତୁ ଭଗବାନ କହୁଛନ୍ତି ଯେ ମୃତ୍ୟୁ ସମୟରେ ଯେ ତାଙ୍କର ନାମ ଉଚ୍ଚାରଣ କରିବ ତାହେଲେ ସେ ଭଗବାନଙ୍କର ଧାମକୁ ପ୍ରାପ୍ତ ହେବ। ତେଣୁ ଭଗବାନ ଏବଂ ତାଙ୍କର ନାମ ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ। ଏବଂ ଯେତେବେଳେ ଅଜାମିଳ ଏହି ନାରାୟଣ ନାମ ଉଚ୍ଚାରଣ କରିଛି, ସେତେବେଳେ ସଙ୍ଗେ ସଙ୍ଗେ ଭଗବାନଙ୍କର ଧାମ ବୈକୁଣ୍ଠ ଧାମରୁ ବିଷ୍ଣୁ ଦୂତମାନେ ଆସି ସେ ସ୍ଥାନରେ ଉପସ୍ଥିତ ହୋଇଛନ୍ତି। କାରଣ ଭଗବାନ ନାରାୟଣ ନାମ ଉଚ୍ଚାରଣ କରୁଥିବା ବ୍ୟକ୍ତିମାନଙ୍କୁ ରକ୍ଷା କରିବେ, ତେଣୁ ସେ ତାଙ୍କର ଦୂତମାନଙ୍କୁ ପ୍ରେରଣ କରିଛନ୍ତି। ତେଣୁ ବିଶ୍ୱଦୂତମାନେ ଯେତେବେଳେ ଆସିଛନ୍ତି ସେମାନେ ସମସ୍ତେ ଚାରୁ ଚତୁର୍ଭୁଜା, ମାନେ ସୁନ୍ଦର ଚତୁର୍ଭୁଜ ମୂର୍ତ୍ତି ବିଷ୍ଣୁଦୂତମାନେ, କାରଣ ଭଗବାନଙ୍କ ଧାମରେ ତାଙ୍କର ଯେଉଁ ଭକ୍ତମାନେ ସବୁ ରହିଛନ୍ତି ବା ଯେଉଁମାନେ ଭଗବାନଙ୍କର ଧାମକୁ ପ୍ରାପ୍ତ ହୁଅନ୍ତି, ଭଗବାନଙ୍କ ପରି ରୂପ ସେମାନେ ପ୍ରାପ୍ତ ହୋଇଥାନ୍ତି, ଭଗବାନଙ୍କ ପରି ସୁନ୍ଦର ରୂପ ସେମାନେ ପ୍ରାପ୍ତ ହୋଇଥାନ୍ତି, ଆଉ ଭଗବାନ ବିଷ୍ଣୁଙ୍କ ପରି ସେମାନେ ଚତୁର୍ଭୁଜ ମୂର୍ତ୍ତି ହୋଇଥାନ୍ତି ତାଙ୍କର ଭକ୍ତମାନେ ମଧ୍ୟ। ତେଣୁ ବୈକୁଣ୍ଠରେ ସମସ୍ତେ ଚତୁର୍ଭୁଜ ମୂର୍ତ୍ତି ଏବଂ ଚତୁର୍ଭୁଜରେ ଶଙ୍ଖଚକ୍ର ଗଦାପଦ ମଧ୍ୟ ଧାରଣ କରିଥାନ୍ତି। ଭଗବାନ ବିଷ୍ଣୁଙ୍କ ପରି ତାଙ୍କର ଭକ୍ତମାନେ ମଧ୍ୟ ଶଙ୍ଖଚକ୍ର ଗଦାପଦ୍ମ ଧାରଣ କରିଥାନ୍ତି ଏବଂ ଭଗବାନ ବିଷ୍ଣୁଙ୍କ ପରି ସେମାନେ ଦେଖିବା ପାଇଁ ବହୁତ ସୁନ୍ଦର, ସେମାନଙ୍କର ରୂପ ଶ୍ୟାମବର୍ଣ୍ଣ ଏବଂ ସେମାନେ ମଧ୍ୟ ଭଗବାନ ବିଷ୍ଣୁଙ୍କ ପରି ପୀତବସ୍ତ୍ର ଧାରଣ କରିଥାନ୍ତି ଏବଂ ବିଷ୍ଣୁଙ୍କର ଅସ୍ତ୍ରମାନ ମଧ୍ୟ ସେମାନେ ଧାରଣ କରିଥାନ୍ତି। ତେଣୁ ଏହିପରି ବିଷ୍ଣୁଦୂତମାନେ ଯେତେବେଳେ ଆସି ଅଜାମିଳ ନିକଟରେ ପହଞ୍ଚିଲେ, ଯେଉଁଠାରେ କି ଯମଦୂତମାନେ ଆସି ଅଜାମିଳର ଆତ୍ମାକୁ ନେଇଯିବା ପାଇଁ ଚେଷ୍ଟା କରୁଥିଲେ ବାନ୍ଧି କରି, ସେହି ସମୟରେ ବିଷ୍ଣୁଦୂତମାନେ ଆସି ଯମଦୂତମାନଙ୍କୁ ବାଧା ଦେଲେ ଯେ ତୁମେ ଅଜାମିଳର ଆତ୍ମାକୁ ନେଇପାରିବ ନାହିଁ। ଏହା ହେଉଛି ପ୍ରଥମ ଘଟଣା, କାରଣ ଏପର୍ଯ୍ୟନ୍ତ ଯମଦୂତମାନେ ତାଙ୍କର କାର୍ଯ୍ୟ ସମ୍ପାଦନ କରିବାରେ କେବେ ବାଧାର ସମ୍ମୁଖୀନ ହୋଇନଥିଲେ, କାରଣ ଯମଦୂତମାନେ ସାଧାରଣତଃ ପାପୀମାନଙ୍କ ନିକଟକୁ ଯାଇଥାନ୍ତି ପାପୀମାନଙ୍କର ଆତ୍ମାକୁ ଆଣିବା ପାଇଁ ଯମରାଜଙ୍କ ନିକଟକୁ ବିଚାର ପାଇଁ। ଯମରାଜ ପାପର ବିଚାର କରି ପାପୀମାନଙ୍କୁ ନର୍କ ଯନ୍ତ୍ରଣା ପ୍ରଦାନ କରିବେ ଏବଂ ନର୍କ ଯନ୍ତ୍ରଣା ପରେ ପୁଣି ଗୋଟିଏ ଜନ୍ମ ଦେଇ ସେ ଜନ୍ମରେ ମଧ୍ୟ ସେମାନେ ଅବଶିଷ୍ଟ କଷ୍ଟ ବା ଦୁଃଖକୁ ଭୋଗ କରିବେ। ତେଣୁ ଯମଦୂତମାନେ ସାଧାରଣତଃ ପାପୀ ବ୍ୟକ୍ତିମାନଙ୍କ ନିକଟକୁ ଯାଇଥାନ୍ତି ଏବଂ ଯେଉଁମାନେ ବିଷ୍ଣୁଦୂତ ସେମାନେ ସାଧାରଣତଃ ଭକ୍ତମାନଙ୍କ ନିକଟକୁ ଯାଇଥାନ୍ତି। ଭକ୍ତମାନଙ୍କୁ ଭଗବାନଙ୍କର ଧାମ ନେଇଯିବା ପାଇଁ ବିଷ୍ଣୁଦୂତମାନେ ଆସନ୍ତି, ଯେଉଁମାନେ ପାପୀ ସେମାନଙ୍କୁ ନେଇଯିବା ପାଇଁ ଯମଦୂତମାନେ ଆସନ୍ତି। ତେଣୁ ଏହି ଦୁଇ ଗୋଷ୍ଠୀ ଯମଦୂତ ଏବଂ ବିଷ୍ଣୁଦୂତଙ୍କର କେବେ ପରସ୍ପର ମଧ୍ୟରେ ଭେଟ ହୁଏନି, ସାକ୍ଷାତ ହୁଏନି, କାରଣ ସେମାନଙ୍କର କାର୍ଯ୍ୟକ୍ଷେତ୍ର ସବୁ ଭିନ୍ନ ଭିନ୍ନ। ଯମଦୂତମାନଙ୍କର କାର୍ଯ୍ୟକ୍ଷେତ୍ର ପାପୀମାନଙ୍କର ସ୍ଥାନ ଏବଂ ବିଷ୍ଣୁଦୂତମାନଙ୍କର କାର୍ଯ୍ୟକ୍ଷେତ୍ର ହେଲା ଭକ୍ତମାନଙ୍କର ସ୍ଥାନକୁ ସେମାନେ ଯାଇଥାନ୍ତି। ତେଣୁ ସେମାନଙ୍କର କେବେ ନିଜ ନିଜ ଭିତରେ ସାକ୍ଷାତ ହେବାର ସମ୍ଭାବନା ନଥାଏ, କିନ୍ତୁ ଏହା ହେଉଛି ପ୍ରଥମ ଘଟଣା ଯେତେବେଳେ ଦୁଇ ଗୋଷ୍ଠୀ ଏକତ୍ରିତ ହୋଇଛନ୍ତି, ଯମଦୂତ ଏବଂ ବିଷ୍ଣୁଦୂତମାନ, କାରଣ ଏକ ବିଷମ ପରିସ୍ଥିତି ଉତ୍ପନ୍ନ ହୋଇଯାଇଛି ଯେ ଅଜାମିଳ ଯଦିଓ ମହାନ ପାପୀ, ସେ କିନ୍ତୁ ମୃତ୍ୟୁ ସମୟରେ ସେ ନାରାୟଣ ନାମ ଉଚ୍ଚାରଣ କରିଛି, ଯଦିଓ ସେ ଭଗବାନ ନାରାୟଣଙ୍କୁ ଡାକି ନାହିଁ, ତାର ପୁତ୍ର ନାରାୟଣଙ୍କୁ ଡାକିଛି, କିନ୍ତୁ ନାରାୟଣ ନାମ ତାର ମୁଖରୁ ଉଚ୍ଚାରିତ ହୋଇଛି। ସେ କେଉଁ ଉଦ୍ଦେଶ୍ୟରେ ଉଚ୍ଚାରିତ କରିଛି ସେଟା ଭିନ୍ନ କଥା, କିନ୍ତୁ ନାରାୟଣ ନାମ ତାର ମୁଖରୁ ଉଚ୍ଚାରିତ ହୋଇଛି। ତେଣୁ ବିଷ୍ଣୁଦୂତମାନେ ସେ ନାମ ଶ୍ରବଣ କରି ସେମାନେ ଆସିଛନ୍ତି ଅଜାମିଳକୁ ରକ୍ଷା କରିବା ପାଇଁ ଯମଦୂତମାନଙ୍କ କବଳରୁ। ତେଣୁ ସେମାନେ ବାଧା ଦେଇଛନ୍ତି ଯମଦୂତମାନଙ୍କୁ, ତୁମେ ଅଜାମିଳର ଆତ୍ମାକୁ ନେଇପାରିବ ନାହିଁ। ସେପରି ଅବସ୍ଥାରେ ଯମଦୂତମାନେ ଆଶ୍ଚର୍ଯ୍ୟଚକିତ ହୋଇଛନ୍ତି ଯେ ଏପର୍ଯ୍ୟନ୍ତ ଆମର ସରକାରୀ କାର୍ଯ୍ୟରେ ଆମକୁ ଏହି ବାଧା ଦେଇନଥିଲେ, କାରଣ ଯମଦୂତମାନେ ଭାବୁଥିଲେ ଯେ ଯମରାଜ ହେଉଛନ୍ତି ଆମର ସବୁଠାରୁ ଶକ୍ତିଶାଳୀ, ସେ ପ୍ରକୃତ ପକ୍ଷେ ଭଗବାନ, କାରଣ ସେ ଯାହାକୁ ଆଦେଶ ଦେଉଛନ୍ତି ଆମେ ସେମାନଙ୍କୁ ବାନ୍ଧି ଜଗତ ଯମରାଜଙ୍କ ନିକଟକୁ ନେଇଯାଉଛୁ। ତେଣୁ ଯମରାଜଙ୍କର ସମସ୍ତ ପ୍ରାଣୀମାନଙ୍କ ଉପରେ ଅଧିକାର ରହିଛି। ତେଣୁ ଯମଦୂତମାନେ ଭାବୁଥିଲେ ଯେ ଆମକୁ ଏପର୍ଯ୍ୟନ୍ତ ଆମର ସରକାରୀ କାର୍ଯ୍ୟରେ କେହି ବାଧା ଦେଇନଥିଲେ, କିନ୍ତୁ ଏ ସବୁ ଚାରିଜଣ ବ୍ୟକ୍ତି କିଏ ଆସିଛନ୍ତି, ଏମାନେ ଚତୁର୍ଭୁଜ ମୂର୍ତ୍ତି ଦେଖିବା ପାଇଁ ସୁନ୍ଦର ଦେଖାଯାଉଛନ୍ତି, କିନ୍ତୁ ତାଙ୍କର ଚତୁର୍ଭୁଜରେ ସେମାନେ ଶଙ୍ଖ ଚକ୍ର ଗଦା ପଦ୍ମ ଧାରଣ କରିଛନ୍ତି, ତେଣୁ ଯମଦୂତମାନେ ଟିକେ ଭୟଭୀତ ମଧ୍ୟ ହେଉଛନ୍ତି। ସେମାନଙ୍କର ହାତରେ ସବୁ ଅସ୍ତ୍ରଶସ୍ତ୍ର ଦେଖି, କିନ୍ତୁ ଭାବୁଛନ୍ତି ଆମ କାର୍ଯ୍ୟରେ ଏମାନେ ବାଧା ଦେବା ପାଇଁ କିଏ, କେଉଁଠାରୁ ଆସିଛନ୍ତି। ତେଣୁ ସେମାନେ ବିଷ୍ଣୁଦୂତମାନଙ୍କୁ ପ୍ରଶ୍ନ କରୁଛନ୍ତି ଯମଦୂତମାନେ, ଯେ ଆପଣମାନେ ସବୁ ଦେଖିବା ପାଇଁ ଭଦ୍ର ବ୍ୟକ୍ତି ପରି ଦେଖାଯାଉଛନ୍ତି, ଆପଣଙ୍କର ବେଶ ପୋଷାକ ଏବଂ ଆପଣଙ୍କର ରୂପ ସବୁ ଭଦ୍ର ବ୍ୟକ୍ତି ପରି ଦେଖାଯାଉଛି, ତେଣୁ ଭଦ୍ର ବ୍ୟକ୍ତି ଭଦ୍ର ଆଚରଣ କରିବ, ସ୍ୱାଭାବିକ କଥା। କିନ୍ତୁ ଆପଣମାନେ ସବୁ ସୁନ୍ଦର ଭଦ୍ର ବ୍ୟକ୍ତି ହୋଇଥିଲେ ମଧ୍ୟ ଆପଣମାନେ ଆମର ଏଇ ସରକାରୀ କାର୍ଯ୍ୟରେ ବାଧା କାହିଁକି ଉତ୍ପନ୍ନ କରୁଛନ୍ତି, ଏହା ତ ଆପଣମାନଙ୍କଠାରୁ ଆଶା କରାଯାଉନି ଯେ କୌଣସି ଭଦ୍ର ବ୍ୟକ୍ତି କୌଣସି ସରକାରୀ କାର୍ଯ୍ୟରେ ବାଧା ଉତ୍ପନ୍ନ କରିବ, ଯେପରି ପୋଲିସ ଲୋକମାନେ ଭାବିଥାନ୍ତି, ତାଙ୍କୁ ଯଦି କେହି କାର୍ଯ୍ୟରେ ବାଧା ଦେଲେ ସେମାନେ ଭାବିଥାନ୍ତି ନା ଆମେ ସମସ୍ତଙ୍କୁ ବାନ୍ଧିକରି ନେଇଯାଇପାରିବୁ, ତେଣୁ ତାଙ୍କ କାର୍ଯ୍ୟରେ କେହି ବାଧା ଦେଇପାରିବେ। ତେଣୁ ଯମଦୂତମାନେ ଠିକ୍ ସେହିପରି ଭାବୁଛନ୍ତି ଯେ ଆମେ ଯେକୌଣସି ବ୍ୟକ୍ତିକୁ ବାନ୍ଧିକରି ଯମରାଜଙ୍କ ନିକଟକୁ ନେଇଯାଇପାରିବୁ, ସେ ଯମଦୂତଙ୍କର ପୋଲିସ ବାହିନୀ ଯମଦୂତମାନେ ଯମରାଜଙ୍କର। ତେଣୁ ସେମାନେ ବିଷ୍ଣୁଦୂତମାନଙ୍କୁ ପ୍ରଶ୍ନ କରୁଛନ୍ତି ଯେ ଆପଣମାନେ ଆମକୁ ଏ ସରକାରୀ କାର୍ଯ୍ୟରେ କାହିଁକି ବାଧା ଉତ୍ପନ୍ନ କରୁଛନ୍ତି, ଅଜାମିଳ ପାପୀ ବ୍ୟକ୍ତି, ତେଣୁ ପାପ କରିଛି ଆମେ ତାକୁ ଯମରାଜଙ୍କ ନିକଟକୁ ନେଉଛୁ ବିଚାର କରିବା ପାଇଁ, ତାର ବିଚାର ହେବ, ସେ ଦଣ୍ଡ ପ୍ରାପ୍ତ ହେବ, ତେଣୁ ଆପଣମାନେ କାହିଁକି ବାଧା ସୃଷ୍ଟି କରୁଛନ୍ତି। ସେତେବେଳେ ବିଷ୍ଣୁଦୂତମାନେ ଯମଦୂତମାନଙ୍କୁ ପ୍ରଶ୍ନ କରୁଛନ୍ତି, କହୁଛନ୍ତି ଯେ ତୁମେ ସବୁ ଧର୍ମରାଜଙ୍କର ଦୂତ, ତେଣୁ ଧର୍ମରାଜଙ୍କର ଦୂତ ହିସାବରେ ତୁମେମାନେ ଜାଣିବା ଉଚିତ ଯେ ପ୍ରକୃତ ଧର୍ମ କ'ଣ ଆଉ ଅଧର୍ମ କ'ଣ। ତା ଯଦି ତୁମେ ଜାଣିନ ତାହେଲେ ତୁମେ ସବୁ ଧର୍ମରାଜଙ୍କର ଦୂତ ହେବା ପାଇଁ ଯୋଗ୍ୟ ନୁହଁ। ବିଷ୍ଣୁଦୂତମାନେ ଏକଥା କହୁଛନ୍ତି ଯମଦୂତମାନେ, ତେଣୁ ସେମାନେ ପ୍ରଶ୍ନ କରୁଛନ୍ତି ତୁମେ କୁହ ଯେ ପ୍ରକୃତରେ ଧର୍ମ କ'ଣ ଏବଂ ଅଧର୍ମ କ'ଣ। ତେଣୁ ଯମଦୂତମାନେ ଯାହା ଶ୍ରବଣ କରିଥିଲେ ବିଷ୍ଣୁ ଯମରାଜଙ୍କ ନିକଟରୁ ସେମାନେ ତାର ଉତ୍ତରରେ କହୁଛନ୍ତି ବେଦ ପ୍ରଣିହିତ ଧର୍ମ ଅଧର୍ମ ତତ୍ ବିପର୍ଯ୍ୟୟ, ଯେ ବେଦରେ ବେଦ ଅର୍ଥାତ୍ ଜ୍ଞାନ, ଏବଂ ବେଦର ଜ୍ଞାନ ଭଗବାନଙ୍କ ନିକଟରୁ ଆସୁଛି, ତେଣୁ ବେଦରେ ସେହି ଧର୍ମର କଥା କୁହାଯାଇଛି ଯେ ବ୍ୟକ୍ତିକୁ କେଉଁ ଧର୍ମ ଆଚରଣ କରିବା କଥା, ତେଣୁ ବେଦ ପ୍ରଣିହିତ ଧର୍ମ, ବେଦରେ ଭଗବାନଙ୍କର ସବୁ ନିର୍ଦ୍ଦେଶମାନ ସବୁ ଲିପିବଦ୍ଧ ହୋଇଛି। ତେଣୁ ଯମଦୂତମାନେ କହୁଛନ୍ତି ଯେ ବେଦରେ ଯେଉଁ ନିର୍ଦ୍ଦେଶ ଭଗବାନଙ୍କର ରହିଛି ତାକୁ ପାଳନ କରିବା ହିଁ ଧର୍ମ, ଏବଂ ଅଧର୍ମ ତତ୍ ବିପର୍ଯ୍ୟୟ, ଯେଉଁମାନେ ବେଦ ନିର୍ଦ୍ଦେଶକୁ ପାଳନ କରିନଥାନ୍ତି ସେମାନେ ଅଧର୍ମ ଆଚରଣ କରିଥାନ୍ତି। ତେଣୁ ବିଶ୍ୱତମାନେ କହୁଛନ୍ତି ଯେ ତୁମେ ଯାହା କହୁଛ ବେଦ ନିର୍ଦ୍ଦେଶ ତା ଧର୍ମ, କିନ୍ତୁ ତୁମେ ପରମ ଧର୍ମ ବିଷୟରେ କିଛି ଜାଣିନା, ଏହା ଧର୍ମ, ବେଦର ଆଦେଶକୁ ପାଳନ କରିବା ହେଉଛି ଧର୍ମ, କିନ୍ତୁ ବେଦର ଆଦେଶର ଉର୍ଦ୍ଧ୍ୱରେ ଆଉ ଗୋଟିଏ ଧର୍ମ ରହିଛି ଯାହାକି ପରମ ଧର୍ମ, ଶ୍ରେଷ୍ଠ ଧର୍ମ, ସେ ବିଷୟରେ ତୁମର ଜ୍ଞାନ ନାହିଁ। ଯେପରି ଭଗବାନ କୃଷ୍ଣ ଅର୍ଜୁନଙ୍କୁ ଗୀତାରେ କହୁଛନ୍ତି ତ୍ରୈଗୁଣ୍ୟ ବିଷୟାନ୍ ବେଦା ନିସ୍ତ୍ରୈଗୁଣ୍ୟ ଭବାର୍ଜୁନ, ଭଗବାନ କୃଷ୍ଣ ଅର୍ଜୁନଙ୍କୁ କହୁଛନ୍ତି ହେ ଅର୍ଜୁନ ଏହି ବେଦରେ ତିନି ଗୁଣ ତ୍ରୈଗୁଣ୍ୟ ବିଷୟ, ତିନି ଗୁଣର କଥା ଉଲ୍ଲେଖ ରହିଛି, ଅର୍ଥାତ୍ ତିନି ଗୁଣ ହେଲା ସତ୍ତ୍ୱ ରଜ ଏବଂ ତମ, ତେଣୁ ଯେଉଁ ବ୍ୟକ୍ତିମାନେ ସତ୍ତ୍ୱ ଗୁଣରେ ରହିଛନ୍ତି, ଯେଉଁମାନେ ରଜ ଗୁଣରେ ରହିଛନ୍ତି ଏବଂ ଯେଉଁମାନେ ତମ ଗୁଣରେ ରହିଛନ୍ତି ସେମାନଙ୍କ ପାଇଁ ବେଦରେ ସବୁ ନିର୍ଦ୍ଦେଶ ଦିଆଯାଇଛି, ସେମାନେ କିପରି ଆଚରଣ କରିବେ, ସେମାନଙ୍କର କର୍ତ୍ତବ୍ୟ କ'ଣ, ସେମାନେ କିପରି ଧର୍ମ ଅନୁଷ୍ଠାନ କରିବେ, ସେ କଥାରେ ବେଦରେ କୁହାଯାଇଛି। କିନ୍ତୁ ଭଗବାନ କୃଷ୍ଣ ଅର୍ଜୁନ କହୁଛନ୍ତି ଯେ ବେଦର ବିଷୟବସ୍ତୁ ଏଇ ତିନି ଗୁଣ ଉପରେ ଆଧାରିତ, ତୁମେ ଏଇ ତିନି ଗୁଣକୁ ଅତିକ୍ରମ କରି ନିସ୍ତ୍ରୈଗୁଣ୍ୟ ଭାବ ଅର୍ଥାତ୍ ତିନି ଗୁଣର ଉର୍ଦ୍ଧକୁ ଯାଅ। ତିନି ଗୁଣର ଉର୍ଦ୍ଧକୁ ଯିବାର ଅର୍ଥ ହେଲା ଯେ ଶୁଦ୍ଧ ସତ୍ୱ ସ୍ତରକୁ ଯିବା। କାରଣ ଏ ଭୌତିକ ସଂସାରରେ ସତ୍ୱ ସ୍ତର ହେଉଛି ସବୁଠାରୁ ଉଚ୍ଚତମ ସ୍ତର, କିନ୍ତୁ ଏ ତିନି ସ୍ତରର ଉର୍ଦ୍ଧକୁ ଯିବାର ଅର୍ଥ ହେଲା ଶୁଦ୍ଧ ସତ୍ୱ ସ୍ତର, ଯେଉଁ ସ୍ତରରେ ଭଗବାନ ଅନୁଭୂତ ହୁଅନ୍ତି ଶୁଦ୍ଧ ସତ୍ୱ ସ୍ତରରେ। ଯେପର୍ଯ୍ୟନ୍ତ ବ୍ୟକ୍ତି ତିନି ଗୁଣ ମଧ୍ୟରେ ରହିଥିବ ସେ ଭଗବାନଙ୍କୁ ଅନୁଭବ କରିପାରିବ ନାହିଁ, ସେ କେବଳ ତିନି ଗୁଣର ଉର୍ଦ୍ଧକୁ ଗଲେ ଭଗବାନଙ୍କର ଅନୁଭବ କରିପାରିବ। ତେଣୁ ଭଗବାନ କୃଷ୍ଣ ଅର୍ଜୁନ କହୁଛନ୍ତି ତ୍ରୈଗୁଣ୍ୟ ବିଷୟାନ ବେଦ ନିସ୍ତ୍ରୈଗୁଣ୍ୟ ଭଗବାନ। ହେ ଅର୍ଜୁନ, ଏ ବେଦର ବିଷୟବସ୍ତୁ ଏହି ତିନି ଗୁଣ ଉପରେ ଆଧାରିତ, ତେଣୁ ତୁମେ ତାର ଉର୍ଦ୍ଧକୁ ଯାଅ, ନିସ୍ତ୍ରୈଗୁଣ୍ୟ ଭବ, ଅର୍ଥାତ୍ ତୁମେ ଏହି ବେଦ ଧର୍ମ ଠାରୁ ଉଚ୍ଚତମ ଧର୍ମ, ଯାହାକି ପରମ ଧର୍ମ ବା ଶ୍ରେଷ୍ଠ ଧର୍ମ ବୋଲି କୁହାଯାଏ, ସେ ଧର୍ମର ଅନୁଷ୍ଠାନ କର। ତାହେଲେ ସେ ପରମ ଧର୍ମ କ'ଣ, ଶ୍ରେଷ୍ଠ ଧର୍ମ କ'ଣ, ଯାହାକି ବେଦ ଧର୍ମ ଠାରୁ ମଧ୍ୟ ଉର୍ଦ୍ଧରେ। ତେଣୁ ଶ୍ରୀମଦ୍ ଭାଗବତରେ କୁହାଯାଇଛି ଯେ ସେ ଶ୍ରେଷ୍ଠ ଧର୍ମ ବା ପରମ ଧର୍ମ ହେଉଛି ସବୈ ପୁଂସା ପରମ ଧର୍ମ ଯତ ଭକ୍ତି ଅଧକ୍ଷେ ଅହେତୁକି ଅପ୍ରତିହତା ଜଗାତ୍ମା ସୁପ୍ରସିଦ୍ଧତି। ସେ ସମସ୍ତ ଧର୍ମ ମଧ୍ୟରେ ପରମ ଶ୍ରେଷ୍ଠ ଧର୍ମ ହେଉଛି ଭଗବାନ ଅଧକ୍ଷଙ୍କର ଭକ୍ତି। ଭଗବାନ କୃଷ୍ଣ ତାଙ୍କର ଭକ୍ତି ହେଉଛି ପରମ ଧର୍ମ। ଯେଉଁମାନେ ଭଗବାନ କୃଷ୍ଣଙ୍କର ଭକ୍ତି ଆଚରଣ କରିଥାନ୍ତି ସେମାନେ ପରମ ଧର୍ମ ବା ଶ୍ରେଷ୍ଠ ଧର୍ମର ଆଚରଣ କରିଥାନ୍ତି, ଯାହାକି ଏ ବେଦର ତିନି ଗୁଣର ଉର୍ଦ୍ଧ୍ୱରେ ପ୍ରଦାନ କରିଥାନ୍ତି। ଏହା ହେଉଛି ଶିବଜୀଙ୍କର ବିଶେଷ ଗୁଣ, ତେଣୁ ତାଙ୍କ ପରମ ଦର୍ଶନ ବୋଲି କୁହାଯାଇଛି। ଶିବ ଚତୁର୍ଦ୍ଦଶୀ ଉପବାସ କ'ଣ ଶାସ୍ତ୍ରସମ୍ମତ ନୁହେଁ? ଶାସ୍ତ୍ରସମ୍ମତ ଶିବ ଚତୁର୍ଦ୍ଦଶୀ ଉପବାସ ଏପରିକି ବୈଷ୍ଣବମାନେ ମଧ୍ୟ କରିଥାନ୍ତି ଶିବଜୀଙ୍କୁ ପ୍ରସନ୍ନ କରି କୃଷ୍ଣ ଭକ୍ତି ପ୍ରାପ୍ତ ହେବା ପାଇଁ। ତେଣୁ ଯଦି କେହି ଶିବ ଚତୁର୍ଦ୍ଦଶୀ ଉପବାସ କୃଷ୍ଣ ଭକ୍ତି ପ୍ରାପ୍ତ ହେବା ପାଇଁ କରୁଥାଏ ତାହେଲେ କିଛି ଅସୁବିଧା ନାହିଁ। ବୈଷ୍ଣବମାନେ ମଧ୍ୟ ଶିବଜୀଙ୍କର ଏହି ଗୋଟିଏ ବ୍ରତ କରିଥାନ୍ତି ଶିବ ଚତୁର୍ଦ୍ଦଶୀ, ଶିବଙ୍କର କୃପା ପ୍ରାପ୍ତ ହେବା ପାଇଁ, ଏବଂ ସେମାନେ ଶିବଙ୍କୁ କ'ଣ ମାଗନ୍ତି? କୃଷ୍ଣ ଭକ୍ତି। ପ୍ରକୃତ ଯେଉଁମାନେ ଭକ୍ତ ସେମାନେ ସମସ୍ତ ଦେବାଦେବୀଙ୍କୁ ପ୍ରଣାମ କରିଥାନ୍ତି ଆଉ ସମସ୍ତଙ୍କ ନିକଟରେ ଗୋଟିଏ ପ୍ରାର୍ଥନା କରନ୍ତି କୃଷ୍ଣ ଭକ୍ତି ପ୍ରଦାନ କରିବା ପାଇଁ, ସେମାନଙ୍କର ଅନ୍ୟ କୌଣସି କାମନା ନଥାଏ। ତେଣୁ ଶିବ ଚତୁର୍ଦ୍ଦଶୀ ଶାସ୍ତ୍ରସମ୍ମତ, ଏବଂ ଜଣେ ବୈଷ୍ଣବ ମଧ୍ୟ ଶିବ ଚତୁର୍ଦ୍ଦଶୀ କରିପାରେ ଶିବଙ୍କର କୃପା ଲାଭ କରିବା ପାଇଁ। ବ୍ରହ୍ମର ବ୍ୟାଖ୍ୟା ଜଣେ ଜାଣିବାକୁ ଚାହିଁଛନ୍ତି, ବ୍ରହ୍ମଠାରୁ ଆତ୍ମାର ପ୍ରଭେଦ କ'ଣ, ବିଶେଷ କରି ବ୍ରାହ୍ମଣର ବ୍ୟାଖ୍ୟା। ତେବେ ଆପଣଙ୍କୁ ମୁଁ ଗୋଟିଏ ଉଦାହରଣ ଦେବି, ତାଦ୍ୱାରା ଆପଣ ସବୁ ଜାଣିପାରିବେ ଯେ ବ୍ରହ୍ମ କ'ଣ, ପରମାତ୍ମା କ'ଣ ଏବଂ ଭଗବାନ କ'ଣ। କାରଣ ଅନେକ ସମୟରେ ଯେଉଁମାନେ ମାୟାବାଦୀ, ଯେଉଁମାନେ ନିରାକାରବାଦୀ, ସେମାନେ ମୁଖ୍ୟତଃ ଏହି ବ୍ରହ୍ମ ଶବ୍ଦର ପ୍ରୟୋଗ କରିଥାନ୍ତି। ବ୍ରହ୍ମ, ପରମାତ୍ମା, ଭଗବାନ ଶବ୍ଦର ପ୍ରୟୋଗ ସେମାନେ ପ୍ରାୟ କରିନଥାନ୍ତି। ଶ୍ରୀମଦ୍ ଭାଗବତରେ ଭଗବାନଙ୍କର ଅନୁଭବ ତିନି ପ୍ରକାର କରାଯାଇପାରେ, ଏକଥାର ବର୍ଣ୍ଣନା ରହିଛି। ବ୍ରହ୍ମେତି ପରମାତ୍ମେତି ଭଗବାନ ଇତି ଶବ୍ଦତେ, ଭଗବାନଙ୍କୁ ତିନି ସ୍ତରରେ ଅନୁଭବ କରାଯାଇପାରେ। ଗୋଟିଏ ସ୍ତର ହେଉଛି ବ୍ରହ୍ମ ଅନୁଭୂତିର ସ୍ତର, ଆଉ ଗୋଟିଏ ସ୍ତର ହେଉଛି ପରମାତ୍ମା ଅନୁଭୂତିର ସ୍ତର, ଏବଂ ସର୍ବୋଚ୍ଚ ସ୍ତର ହେଉଛି ଭଗବାନ ଅନୁଭୂତିର ସ୍ତର। ତେଣୁ ବ୍ରହ୍ମ ଅନୁଭୂତିର ସ୍ତର ହେଉଛି ସେହିପରି ଯେପରି ଆମେ ଅନେକ ଦୂରରୁ ଗୋଟିଏ ପର୍ବତକୁ ଦେଖୁଛେ, ଅନେକ ଦୂରରୁ ଗୋଟିଏ ପର୍ବତ ଦେଖିଲେ ଆମର ପର୍ବତ ସମ୍ବନ୍ଧରେ କିପରି ଧାରଣା ହେବ, କୌଣସି ସ୍ପଷ୍ଟ ଧାରଣା ଆମର ହେଇପାରିବ ନାହିଁ। ବହୁତ ଦୂରରୁ ପର୍ବତକୁ ଦେଖିଲେ ଆମର ପର୍ବତ ସମ୍ବନ୍ଧରେ ଅସ୍ପଷ୍ଟ ଧାରଣା ହେବ, ଅର୍ଥାତ୍ ପର୍ବତକୁ ଆମେ ଯେତେବେଳେ ଦୂରରୁ ଦେଖୁ
ଆମେ ଦେଖିବାକୁ ପାରିବା ଯେ ଗୋଟେ ନୀଳବର୍ଣ୍ଣର ଏକ ବିରାଟ ବସ୍ତୁ ଯେପରି ଦୃଶ୍ୟମାନ ହେଉଛି, ଆଉ ଆମେ କିଛି ପର୍ବତ ସମ୍ବନ୍ଧରେ ଦେଖିପାରିବା ନାହିଁ, ଅନେକ ଦୂରରୁ ଆମେ ଯେତେବେଳେ ପର୍ବତକୁ ଦେଖୁ। ଠିକ ସେହିପରି ଯେଉଁମାନେ କହିଥାନ୍ତି ଯେ ଭଗବାନ ନିରାକାର ଜ୍ୟୋତି ସ୍ୱରୂପ, ତାଙ୍କର କୌଣସି ଆକାର ନାହିଁ, କାରଣ ସେମାନେ ଭାବନ୍ତି ଯେ ଭଗବାନଙ୍କର ଯଦି ଆକାର ରହିବ ତାହେଲେ ସେ ସର୍ବବ୍ୟାପୀ କିପରି ହେବେ, ସେମାନଙ୍କର ଏହା ହେଉଛି ଭ୍ରାନ୍ତ ଧାରଣା।
କାରଣ ଆମେ ଯେପରି ଗୋଟିଏ ସ୍ଥାନରେ ଦେଖୁଛେ, ଏକ ସମୟରେ ଆମେ ଅନ୍ୟ ସ୍ଥାନରେ ରହିପାରିବା ନାହିଁ, ତେଣୁ ଆମେ ସେଇ ବୁଦ୍ଧି ଦ୍ୱାରା ଆମେ ଭଗବାନଙ୍କୁ ମଧ୍ୟ ଚିନ୍ତା କରୁଛେ ଯେ ଭଗବାନ ଯଦି ଗୋଟିଏ ସ୍ଥାନରେ ରହିଥିବେ ତାହେଲେ ଏକ ସମୟରେ ସବୁ ସ୍ଥାନରେ ସେ କିପରି ରହିପାରିବେ, ତେଣୁ ସେ ସର୍ବବ୍ୟାପୀ କିପରି ହୋଇପାରିବେ, ତାଙ୍କର ଏକତା, ତେଣୁ ସେମାନେ କହନ୍ତି ଭଗବାନ ନିରାକାର, ନିରାକାର ହେଲା ମାନେ ସେ ସର୍ବବ୍ୟାପୀ ସେମିତି ରହିଛନ୍ତି, ତାଙ୍କର କୌଣସି ଆକାର ନାହିଁ। କିନ୍ତୁ ସେମାନଙ୍କର ଦ୍ୱିତୀୟ ଭୁଲ, ସେମାନେ ଭୁଲିଯାଆନ୍ତି ଯେ ଭଗବାନଙ୍କର ଅସୀମିତ ଶକ୍ତି ରହିଛି, ଭଗବାନଙ୍କର ସୁନ୍ଦର ସ୍ୱରୂପ ରହିଛି, ରୂପ ରହିଛି, ଏବଂ ଭଗବାନ ଏକ ସମୟରେ ତାଙ୍କର ସ୍ୱରୂପରେ ଭାବରେ ରହି ମଧ୍ୟ ସେ ସମସ୍ତ ଅଣୁପରିମାଣରେ ବ୍ୟାପ୍ତ ହୋଇପାରନ୍ତି, ଏ ହେଉଛି ଭଗବାନଙ୍କର ଅସୀମିତ ଶକ୍ତି। ଏ ତତ୍ତ୍ୱକୁ ସେମାନେ ବୁଝିନଥିବା ହେତୁ ସେମାନେ ଭଗବାନଙ୍କୁ ନିରାକାର ବୋଲି କହିଥାନ୍ତି, ଯାହାକି ସତ୍ୟ ନୁହେଁ। ତେବେ ଏହି ନିରାକାରବାଦୀ ମାନେ ଭଗବାନଙ୍କୁ ଜ୍ୟୋତି ସ୍ୱରୂପ ବୋଲି କହିଥାନ୍ତି, କେବଳ ଜ୍ୟୋତିର ଦର୍ଶନ କରେ ବିଭ୍ରାନ୍ତ ଜ୍ୟୋତି, ତେଣୁ ସେମାନେ ଜ୍ୟୋତି ସ୍ୱରୂପର ଧ୍ୟାନ କରିଥାନ୍ତି, ସେମାନେ ଠିକ ଭଗବାନଙ୍କୁ ବହୁତ ଦୂରରୁ ଦେଖୁଛନ୍ତି। ଭଗବାନଙ୍କ ଶରୀର ଯେଉଁ ଜ୍ୟୋତି ନିର୍ଗତ ହେଉଛି ତାହାକୁ ବ୍ରହ୍ମଜ୍ୟୋତି ବୋଲି କୁହାଯାଏ, ତେଣୁ ନିରାକାରବାଦୀମାନେ ବହୁତ ଦୂରରୁ ଭଗବାନଙ୍କୁ ଦେଖୁଥିବା ହେତୁ କେବଳ ସେ ଜ୍ୟୋତିକୁ ହିଁ ଦେଖିଥାନ୍ତି, ଜ୍ୟୋତିରେ ତାଙ୍କର ଆଖି ଝଲକିଲେ। ସେମାନେ ଠିକ ସେହିପରି ଯେପରି ଜଣେ ବହୁତ ଦୂରରୁ ଏକ ପର୍ବତକୁ ଦେଖୁ, ପର୍ବତ ସମ୍ବନ୍ଧରେ ଯେପରି ତାର ପଶୁ ଧାରଣା ହୋଇପାରୁନି, ଭାଷ ଧାରଣା ହେଉଛି, ଠିକ ସେହିପରି ଯେଉଁମାନେ ନିରାକାର ଭାବେ ସେମାନେ ଭଗବାନଙ୍କୁ ଯେତେବେଳେ ବହୁତ ଦୂରରୁ ଦେଖୁଛନ୍ତି ସେମାନେ ଭଗବାନଙ୍କର ଜ୍ୟୋତି ହିଁ ସେମାନେ ଦର୍ଶନ କରୁଛନ୍ତି, ତେଣୁ ସେମାନେ କହୁଛନ୍ତି ଭଗବାନ ଜ୍ୟୋତି ସ୍ୱରୂପ ଏବଂ ନିରାକାର, ତେଣୁ ସେମାନଙ୍କର ଧାରଣା ସ୍ପଷ୍ଟ ଧାରଣା ନୁହେଁ ଭଗବାନ। ପୁଣି ଆମେ ଯେତେବେଳେ ଆଉ ଟିକେ ନିକଟରେ ଯିବା ପର୍ବତର, ସେତେବେଳେ ଆମେ ପର୍ବତ ଉପରେ ଦେଖିପାରିବା କିଛି ବୃକ୍ଷ ସବୁ ରହିଛି ପର୍ବତ ଉପରେ, କିଛି ପ୍ରସ୍ତର ଖଣ୍ଡମାନ ରହିଛି, ଏସବୁ ଆମେ ଦେଖିପାରିବା। ତେଣୁ କିଛି ନିକଟରୁ ପର୍ବତକୁ ଆମେ ଯେତେବେଳେ ଦେଖିବା ପର୍ବତ ସମ୍ବନ୍ଧରେ ଆମର ଧାରଣା ଆଉ ଟିକେ ଅଧିକ ସ୍ପଷ୍ଟ ହେବ। ଠିକ ସେହିପରି ଯେଉଁମାନେ ଯୋଗୀ ସେମାନେ ଭଗବାନଙ୍କୁ ହୃଦୟରେ ଧ୍ୟାନ କରିଥାନ୍ତି ପରମାତ୍ମା ରୂପରେ, ତେଣୁ ସେମାନେ ହୃଦୟରେ ଭଗବାନଙ୍କର ପରମାତ୍ମା ସ୍ୱରୂପର ଦର୍ଶନ କରିଥାନ୍ତି। ସେ ପରମାତ୍ମା ସ୍ୱରୂପ ହେଉଛି ଚତୁର୍ଭୁଜ ରୂପ ଭଗବାନଙ୍କର ବିଷ୍ଣୁ ରୂପ, ସେ ରୂପର ଧ୍ୟାନ ସେମାନେ କରିଥାନ୍ତି, କିନ୍ତୁ ତାହା ମଧ୍ୟ ପୂର୍ଣ୍ଣ ଧାରଣା ନୁହେଁ ଭଗବାନଙ୍କ, ତା ଯେପରି ଅତି ନିକଟରେ ରହିଛି ପର୍ବତ ଦର୍ଶନ କରିବେ। ତେଣୁ ଆମେ ପର୍ବତ ଉପରକୁ କରିବା, ପର୍ବତ ଉପରେ ଯଦି ପର୍ବତର ଦର୍ଶନ କରିବା ତାହେଲେ ପର୍ବତ ଉପରେ କେଉଁଠାରେ କ'ଣ ରହିଛି ସ୍ପଷ୍ଟ ଭାବରେ ଆମର ଧାରଣା ହେବ, କେଉଁଠାରେ ଦୁଃଖ ରହିଛି, କେଉଁଠାରେ ପ୍ରଚୁର ସଂଘ ରହିଛି, କେଉଁଠାରେ ଝରଣା ରହିଯାଇଛି, କେଉଁଠାରେ ପଶୁପକ୍ଷୀମାନେ ରହିଛନ୍ତି, କେଉଁଠାରେ ବିଭିନ୍ନ ବୃକ୍ଷଲତାମାନେ ରହିଛନ୍ତି, ଆମେ ସ୍ପଷ୍ଟ ଭାବରେ ପର୍ବତ ଉପରେ ରହି ପର୍ବତ ସମ୍ବନ୍ଧରେ ଧାରଣା ପ୍ରଦାନ କରିପାରିବା। ଠିକ ସେହିପରି ଯେଉଁମାନେ ଭକ୍ତ ସେମାନେ ଭଗବାନଙ୍କର ଅତି ନିକଟରେ ଥାନ୍ତି, ସେମାନେ ବ୍ରହ୍ମଜ୍ୟୋତିର ମଣ୍ଡଳକୁ ଭେଦ କରି ଭଗବାନଙ୍କ ନିକଟରେ ପହଞ୍ଚିଥାନ୍ତି, ତେଣୁ ଭଗବାନଙ୍କ ସମ୍ବନ୍ଧରେ ଭକ୍ତମାନଙ୍କର ସ୍ପଷ୍ଟ ଧାରଣା ଥାଏ, ତାହା ହେଉଛି ଭଗବତ ଅନୁଭୂତି, ସେମାନେ ଭଗବାନଙ୍କର ଅନୁଭବ କରିଥାନ୍ତି, ତେଣୁ ଭଗବାନଙ୍କ ସମ୍ବନ୍ଧରେ ସ୍ପଷ୍ଟ ଧାରଣା ସେମାନେ ନେଇପାରନ୍ତି। ତେଣୁ ଏ ହେଉଛି ତିନୋଟି ସ୍ତର ଭଗବାନଙ୍କୁ ଅନୁଭବ କରିବାର ସ୍ତର, ବ୍ରହ୍ମସ୍ତର, ପରମାତ୍ମା ସ୍ତର ଏବଂ ଭଗବାନ ସ୍ତର। ତେଣୁ ଅନେକ ସମୟରେ ଆମେ ଯେତେବେଳେ କହୁ ବ୍ରହ୍ମଙ୍କୁ ଜାଣାତି ବ୍ରାହ୍ମଣ, ସେତେବେଳେ ଏହି ବ୍ରହ୍ମ ଶବ୍ଦର ପ୍ରୟୋଗ ଭଗବାନଙ୍କ ସମ୍ବନ୍ଧରେ ହୋଇଥାଏ, ତାଙ୍କୁ ସେ ହିଁ ପରମାତ୍ମା, ସେ ହିଁ ବ୍ରହ୍ମ, ସେ ହିଁ ଭଗବାନ। ତେଣୁ ଆମେ ଯେତେବେଳେ ବ୍ରହ୍ମଙ୍କୁ ଜାଣାତି କହୁ ତାର ଦୁଇ ପ୍ରକାର ଅର୍ଥ ହେବ, ଗୋଟିଏ ପ୍ରକାର ଅର୍ଥ ହେବ ଯେ ବ୍ରହ୍ମ ଅର୍ଥାତ୍ ଆତ୍ମା, ଯିଏକି ଭଗବାନ ପରମ୍ପରମଙ୍କର ଅଂଶ ବିଶେଷ। ଆମେ ଆତ୍ମକୁ ଜାଣିବା, ଆତ୍ମତତ୍ତ୍ୱକୁ ଜାଣିବା ଯେ ମୁଁ କିଏ, ତାହେଲେ ମୁଁ କିଏ ନା ଭଗବାନଙ୍କର ଅଂଶ। ତେଣୁ ଆମେ ମୁଁ କିଏ ଜାଣିବା ପାଇଁ ହେଲେ ଆମକୁ ଭଗବାନଙ୍କୁ ମଧ୍ୟ ଜାଣିବା ପଡ଼ୁ। ତେଣୁ ଆତ୍ମତତ୍ତ୍ୱ ଅନୁଭବ କରିବାର ଅର୍ଥ ହେଲା ବ୍ରହ୍ମତତ୍ତ୍ୱ ଅନୁଭବ, ପରମାତ୍ମା ପରମ୍ପରମ ତତ୍ତ୍ୱ ଅନୁଭବ, ଅର୍ଥାତ୍ ଭଗବାନଙ୍କର ଅନୁଭବ। ତେଣୁ ଯେତେବେଳେ ଆମର ଭଗବତ ଅନୁଭବ ହେବ ତାହେଲେ ଆମେ ଆତ୍ମକୁ ଜାଣିବା, ଭଗବାନଙ୍କୁ ବି ଜାଣିବା। ସେ ହେଉଛି ପ୍ରକୃତ ଭଗବତ ଅନୁଭୂତିର ସ୍ତର ଏବଂ ବ୍ରାହ୍ମଣର ସ୍ତର। ତାପରେ ଆଉ ଜଣେ ପ୍ରଶ୍ନ କରିଛନ୍ତି, ପୁରୀର ସ୍ୱର୍ଗରେ ଚଢ଼ା ହେଲେ କଣ ହବ? ଆମର ତିନୋଟି ଭଗବତ ଧାମ ରହିଛି, ଅର୍ଥ ଭଗବାନ ଯେଉଁଠାରେ ସବୁ ଆବିର୍ଭୂତ ହୋଇଛନ୍ତି ସେସବୁ ଭଗବାନଙ୍କର ଧାମ ଏଇ ଭୌତିକ ସଂସାରରେ, ଯେପରି ବୃନ୍ଦାବନ, ମାୟାପୁର ନାମଦୀ, ଦ୍ୱାରକା, ଜଗନ୍ନାଥପୁରୀ, ଏସବୁ ହେଉଛି ହେଉଛନ୍ତି ଭଗବତ ଧାମ। ତେଣୁ ଏହି ଧାମରେ ଯେଉଁମାନେ ପ୍ରାଣତ୍ୟାଗ କରନ୍ତି ସେମାନେ ଭଗବତ ଧାମକୁ ପ୍ରାପ୍ତ ହୋଇଥାନ୍ତି। ଅତି କମରେ ଯେଉଁମାନେ ଏ ଧାମରେ ପ୍ରାଣତ୍ୟାଗ ଭିତରେ ଅନ୍ୟତମରେ ପ୍ରାଣତ୍ୟାଗ କରିଥାନ୍ତି ଏବଂ ସେମାନଙ୍କର ଶରୀରକୁ ନିଆଯାଏ ଧାମରେ ଜଗାଇବା ପାଇଁ, ସେମାନଙ୍କର ଶରୀର ଧାମର ଧୂଳିର ସ୍ପର୍ଶ ଲାଭ କରେ। ଧୂଳିର ସ୍ପର୍ଶ ଲାଭ କରିବା ଦ୍ୱାରା ସେମାନଙ୍କର ମଧ୍ୟ ପାର୍ଥକ୍ୟ ହୁଏ, ସେମାନେ ପୁଣି କୃଷ୍ଣଭକ୍ତି ମାର୍ଗକୁ ଆସି ସେମାନେ ମଧ୍ୟ ଭଗବତ ଧାମକୁ ପ୍ରାପ୍ତ ହୋଇଥାନ୍ତି। ତେଣୁ ଏସବୁ ହେଉଛି ଯେପରି ଅଜ୍ଞାତ କ୍ଷତି ଦେଇପାରିବେ, ଆମେ ସାଧୁ ସଂଘ କରୁଛେ, ସାଧୁ ଘରେ ସେବା କରୁଛେ ବା ଭଗବାନଙ୍କର ଆମେ କିଛି ସେବା କରୁଛେ, ଏହାଦ୍ୱାରା ଆମର ଭକ୍ତି ଉନ୍ନତି ସ୍ୱୀକୃତି ସବୁ ଆସୁଛି ଏବଂ ଆମେ କାଳକ୍ରମେ ଭକ୍ତି ମାର୍ଗରେ ଅଗ୍ରଗତି ଲାଭ କରି ଭଗବାନଙ୍କର ଧାମକୁ ପ୍ରାପ୍ତ ହୋଇପାରିବା, ଭଗବାନଙ୍କୁ ପ୍ରାପ୍ତ ହୋଇପାରିବା। ଆପଣମାନେ ସମସ୍ତେ ଆଜି ଆସୁଛନ୍ତି ବା ସବୁ ଘରେ ଆସୁଛନ୍ତି ଭଗବାନଙ୍କର ଶ୍ରମଣ କରିବା ପାଇଁ, ଆପଣମାନଙ୍କର ନିଶ୍ଚିତ ଭାବରେ ଏଥିରେ କିଛି ଭକ୍ତି ମଧ୍ୟ ସ୍ୱୀକୃତି ରହିଛି, ତା ନହେଲେ ଆପଣମାନେ ଆତ୍ମସଙ୍ଗ ଭଗବାନଙ୍କର କଥା ଶ୍ରବଣ କରିବା ପାଇଁ ଅନେକ ଲୋକ ସହିତ ରହିଛନ୍ତି, ସମସ୍ତ ଆତ୍ମାନେ ସେମାନଙ୍କର ସେ ସ୍ୱୀକୃତି ନାହିଁ, ସେ ସୌଭାଗ୍ୟ ନାହିଁ। ତେଣୁ ଯେଉଁମାନେ ସ୍ୱର୍ଗଦାରେ ପଢ଼ା ହୁଅନ୍ତି ସେମାନେ ସ୍ୱୀକୃତି ଲାଭ କରନ୍ତି, ସେମାନଙ୍କର ପାପ କ୍ଷୟ ହୁଏ, ତାଙ୍କର ଶରୀର ସ୍ପର୍ଶରେ ଭଗବାନଙ୍କର ଧାମର ଭୁଲ। ତେବେ ଆମର ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଶେଷ ହୋଇଛି,
ବିଶେଷ ଭାବରେ ଅନ୍ତରାଷ୍ଟ୍ରୀୟ ଶ୍ରୀକୃଷ୍ଣ ମହାମାନଙ୍କୁ ସଂଗତରେ କରି ଆପଣମାନଙ୍କୁ ହାର୍ଦ୍ଦିକ ଧନ୍ୟବାଦ ଅର୍ପଣ କରୁଛି ଯେ ଆପଣମାନେ ଏ ସନ୍ଧ୍ୟାରେ ଭଗବାନଙ୍କର କଥା ଶ୍ରବଣ କରିବା ପାଇଁ ଏଠାରେ ଉପସ୍ଥିତ ହୋଇଛନ୍ତି ଏବଂ ଏହି କାର୍ଯ୍ୟକ୍ରମର ଆୟୋଜକ ଯେଉଁ ଭକ୍ତମାନେ ଅଛନ୍ତି ସେମାନଙ୍କୁ ମଧ୍ୟ ମୁଁ ହାର୍ଦ୍ଦିକ ଧନ୍ୟବାଦ ଅର୍ପଣ କରୁଛି। ତେବେ ସେମାନଙ୍କର ଏହି ଆୟୋଜନ ହେତୁ ଆପଣମାନଙ୍କ ପାଇଁ ଏକ ସୁଯୋଗ ସୃଷ୍ଟି ହୋଇଛି, ଅବସର ସୃଷ୍ଟି ହୋଇଛି, ଆପଣମାନେ ଯେପରି ଭାବରେ ଭଗବାନଙ୍କର ଦିବ୍ୟ କଥା ଶ୍ରବଣ କରିପାରିବେ। ବସ୍ତୁତଃ ଏହି ଭୌତିକ ସଂସାରରେ ଆମେ ସମସ୍ତେ ଦୁଃଖରେ ମିଳମା, ଏହି ଭୌତିକ ସଂସାରରେ ଯଦିଓ ଆମେ ସୁଖର ପରିକଳ୍ପନା କରୁଛେ, ଆମେ ସମସ୍ତେ ଭାବୁଛେ ଜୀବନରେ ସୁଖୀ ହେବା ପାଇଁ, କିନ୍ତୁ ଆମେ ଯେତେ ଚେଷ୍ଟା କଲେ ମଧ୍ୟ ଭୌତିକ ସଂସାରର ଦୁଃଖ ଦ୍ୱାରା ଆମେ ଅଭିଭୂତ ହେଉଛେ। ଆମେ ହୁଏତ ଭାବିପାରୁ ଯେ ଆମେ ଅଧିକରୁ ଅଧିକ ଅର୍ଥ ସଂଗ୍ରହ କଲେ ଜୀବନରେ ସୁଖୀ ହୋଇପାରିବା, କିନ୍ତୁ ଦେଖାଯାଏ ଯେ ଯେଉଁ ବ୍ୟକ୍ତି ପାଖରେ ନିକଟରେ ଅଧିକ ଧନ ରହିଛି ବା ଧନୀ ବ୍ୟକ୍ତି, ସେ ବ୍ୟକ୍ତି ମଧ୍ୟ ଜୀବନରେ ସୁଖୀ ନାହିଁ, ସେ ମଧ୍ୟ ସୁଖୀ ନାହିଁ। ତେଣୁ ଧନ ଆମକୁ ସୁଖ ସାଧନ ଯୋଗାଡ କରିବାରେ ଅସମର୍ଥ, ହୁଏତ ଆମର ଜୀବନ ଧାରଣ ପାଇଁ ଆବଶ୍ୟକ ହେଇପାରେ ଧନ, କିନ୍ତୁ ପ୍ରକୃତ ଧନ ଆମର ଦୁଃଖକୁ ଦୂର କରିପାରିବ ନାହିଁ। ଏବଂ ଆମ ଜୀବନରେ ପ୍ରକୃତ ଦୁଃଖ କଣ, ଯେ ଆମେ କେହି ମୃତ୍ୟୁ ମୁଖରେ ପଡ଼ିବାକୁ ଚାହୁଁନା, ମୃତ୍ୟୁ ଆସୁ, ଏହା ହେଉଛି ଜୀବନର ଗୋଟିଏ ଦୁଃଖ। ଆମେ ଯଦିଓ ଅଥକ ପରିଶ୍ରମ କରି ଜୀବନ ସାରା ଧନ ସଂଗ୍ରହ କରୁଛେ ଏବଂ କିପରି ଭାବରେ ସୁଖପୂର୍ବକ ଜୀବନ ନିର୍ବାହ କରିବା ପାଇଁ ଚେଷ୍ଟା କରୁଛେ, କିନ୍ତୁ ଯେତେବେଳେ ମୃତ୍ୟୁ ଆସୁଛି ଆମକୁ ଆମର ଧନ ସମ୍ପତ୍ତି ଏବଂ ପରିବାରବର୍ଗଙ୍କୁ ତ୍ୟାଗ କରି ଚାଲିଯିବାକୁ ହେବ। ଆମେ ଯେତେ ଚେଷ୍ଟା କଲେ ମଧ୍ୟ ଏଠାରେ ରହିପାରିବା ନାହିଁ। ସେ ଭୌତିକ ସଂସାର ଏହା ହେଉଛି ଦୁଃଖାଳୟମ ଅଶ୍ୱାସତମ, ଏହା ହେଉଛି ଦୁଃଖର ଘର ଏବଂ ଅନିଷ୍ଟ ସଂସାର। ତେଣୁ ଭଗବତ ଗୀତାରେ ଭଗବାନ ଶ୍ରୀକୃଷ୍ଣ କହୁଛନ୍ତି, ଜାତସ୍ୟ ଧ୍ରୁବଂ ମୃତ୍ୟୁ ଧ୍ରୁବଂ ଜନ୍ମ ମୃତ୍ୟୁଶ୍ଚେତ, ଯାହାର ସଂସାରରେ ଜନ୍ମ ହେଉଛି ତାହାର ମୃତ୍ୟୁ ନିଶ୍ଚିତ, ଏବଂ ଯାହାର ମୃତ୍ୟୁ ହେଉଛି ତାର ଜନ୍ମ ମଧ୍ୟ ନିଶ୍ଚିତ। ଅନେକ ସମୟରେ ଲୋକମାନେ ଜନ୍ମ ମୃତ୍ୟୁ ପରେ ଆଉ ଜନ୍ମ ଅଛି କି ନାହିଁ ସେ ଉପରେ ବିଶ୍ୱାସ କରନ୍ତି ନାହିଁ, କିନ୍ତୁ ଜଣେ ବିଶ୍ୱାସ କରୁ ବା ନ କରୁ ଏହା ହେଉଛି ସଂସାରର ନିୟମ, ଯେ ମୃତ୍ୟୁ ପରେ ଜନ୍ମ, ଜନ୍ମ ପରେ ମୃତ୍ୟୁ। ଏହିପରି ଭାବରେ ଜୀବ 84 ଲକ୍ଷ ଜୀବଜମିରେ ଭ୍ରମଣ କରୁଛି ମୃତ୍ୟୁ ଚକ୍ରରେ, ଜନ୍ମ ମୃତ୍ୟୁର ଚକ୍ରରେ। ଏହି ବିଶ୍ୱାସ କରନ୍ତୁ ବା ନ କରନ୍ତୁ ସମସ୍ତଙ୍କୁ ଏହି ଜନ୍ମ ମୃତ୍ୟୁ ଚକ୍ରରେ ଗତି କରିବାକୁ ପଡ଼ିବ, ଏବଂ ପ୍ରତିଟି ଜନ୍ମରେ ସେମାନେ ଦୁଃଖ ଭୋଗ କରିବେ। ପ୍ରତିଟି ଜନ୍ମର ଅର୍ଥ ନୁହେଁ ଯେ ଆମେ ଏ ଜନ୍ମରେ ମନୁଷ୍ୟ ଜନ୍ମ ଲାଭ କରିଛେ, ପରବର୍ତ୍ତୀ ଜନ୍ମରେ ମନୁଷ୍ୟ ଜନ୍ମ ହିଁ ଲାଭ କରିବ, କାରଣ ଏ ମନୁଷ୍ୟ ଜନ୍ମ ବାରମ୍ବାର ପ୍ରାପ୍ତ ହୁଏ ନାହିଁ। 84 ଲକ୍ଷ ଜୀବଜନୀ ମଧ୍ୟରୁ 4 ଲକ୍ଷ ମନୁଷ୍ୟ ଜନ୍ମ ରହିଛି, ତେଣୁ ଏହି 80 ଲକ୍ଷ ଜୀବଜନୀ ଭ୍ରମଣ କରିବା ସାରିବା ପରେ ଏହି 4 ଲକ୍ଷ ମନୁଷ୍ୟ ଜନ୍ମ ମଧ୍ୟରୁ ଗୋଟିଏ ମନୁଷ୍ୟ ଜନ୍ମ ମିଳିବ। ତେଣୁ ଏହି ମନୁଷ୍ୟ ଜନ୍ମ ଦୁର୍ଲଭ ସଂସାରରେ, ଇଏ ବାରମ୍ବାର ପ୍ରାପ୍ତ ହୁଏନି। ଯଦି ଆମେ ମନୁଷ୍ୟ ଜନ୍ମର ସଦୁପଯୋଗ ନ କରିବା ତାହେଲେ ଆମକୁ ପୁଣି କୀଟ ପତଙ୍ଗ ଠାରୁ ଆରମ୍ଭ କରି ପଶୁ ପକ୍ଷୀ ଆଦି ଯୋନି ମଧ୍ୟରେ ପ୍ରବେଶ କରି ସେହି ଏକା ପ୍ରକାର କଷ୍ଟ ବା ଦୁଃଖ ଭୋଗ କରିବାକୁ ପଡ଼ିବ, ଏହା ହେଉଛି ସଂସାରର ନିୟମ। ତେଣୁ ଏ ଭୌତିକ ସଂସାରରେ ଆମେ 4 ପ୍ରକାର କଷ୍ଟ ଭୋଗ କରୁଛୁ। ଗୋଟିଏ ହେଲା ମୃତ୍ୟୁ, ଯେ ମୃତ୍ୟୁ ଆମେ ଚାହୁଁନା, ମୃତ୍ୟୁ ଆସୁଛି ଭୟଙ୍କର ରୂପରେ, ଏବଂ ଆମେ କେହି ବୃଦ୍ଧ ହେବା ପାଇଁ ଚାହୁଁନା, ଆମେ ସମସ୍ତେ ଚାହୁଁ ଯୁବାବସ୍ଥାରେ ରହିଥିବା, କିନ୍ତୁ ଯୁବାବସ୍ଥାର ସମୟ ଅତି ଅଳ୍ପ, ଧୀରେ ଧୀରେ ଯୁବାବସ୍ଥାର ସମୟ କଟିଗଲେ ବୃଦ୍ଧାବସ୍ଥାର ସମୟ ଆସେ ଏବଂ ଶାରୀରିକ ଶକ୍ତି କ୍ଷୟ ହୋଇଯାଏ, ଶରୀରରେ ବିଭିନ୍ନ ପ୍ରକାର କଷ୍ଟ ଉତ୍ପନ୍ନ ହୁଏ, ବୃଦ୍ଧାବସ୍ଥାର କଷ୍ଟ। ତେଣୁ ଆମେ କେହି ବୃଦ୍ଧ ହେବା ପାଇଁ ଚାହୁଁନା, ଯେହେତୁ ବୃଦ୍ଧାବସ୍ଥାରେ କଷ୍ଟ ଭୋଗ କରିବାକୁ ହୁଏ, ଆଖିକୁ ଠିକ ଭାବରେ ଦେଖାଯିବ ନାହିଁ, କାନକୁ ଠିକ ଭାବରେ ଶୁଣାଯିବ ନାହିଁ, ଯାହା ଖାଦ୍ୟ ଗ୍ରହଣ କଲେ ତାହା ହଜମ ହେବନି, ରାତ୍ରିରେ ନିଦ ହେବନି, ଏସବୁ ବିଭିନ୍ନ ପ୍ରକାର କଷ୍ଟ ରହିଛି ବୃଦ୍ଧାବସ୍ଥାର କଷ୍ଟ। ତେଣୁ ଇଏ ଗୋଟିଏ ଦୁଃଖ ଆମର, ଯେ ଆମେ ନ ଚାହିଁବା ସତ୍ତ୍ୱେ ଆମକୁ ବୃଦ୍ଧ ହେବାକୁ ପଡ଼ିବ, ଆମେ ନ ଚାହିଁବା ସତ୍ତ୍ୱେ ଆମକୁ ମୃତ୍ୟୁ ବରଣ କରିବାକୁ ପଡ଼ିବ, ଏବଂ ଆମେ କେହି ରୋଗ ଭୋଗ କରିବାକୁ ଚାହୁଁନା, କିନ୍ତୁ ବିଭିନ୍ନ ପ୍ରକାର ରୋଗ ଆସି ଆମକୁ କଷ୍ଟ ପ୍ରଦାନ କରୁଛି, ତେଣୁ ସେ ଗୋଟିଏ ଦୁଃଖ। ଏବଂ ଆଉ ଗୋଟିଏ ଦୁଃଖ ହେଲା ଆମେ କେହି ବାରମ୍ବାର ମାତୃଗର୍ଭରେ ରହି ଜନ୍ମ ଯନ୍ତ୍ରଣା ଭୋଗ କରିବାକୁ ଚାହୁଁନା, କାରଣ ମାତୃଗର୍ଭ ନର୍କ ସଦୃଶ, ମଳ ମୂତ୍ର ରକ୍ତ ମଧ୍ୟରେ ଜୀବ 10 ମାସ ରହିବ ନର୍କ ମଧ୍ୟରେ, ସେ ହେଉଛି କଷ୍ଟ। ତେଣୁ ଆମେ ବାରମ୍ବାର ମାତୃଗର୍ଭରେ ପ୍ରବେଶ କରିବାକୁ ଚାହୁଁନା, ଯଦିଓ ସେ କଷ୍ଟକୁ ଆମେ ଭୁଲି ଯାଇଛୁ ଜନ୍ମ ପରେ, ଆମେ ଅନୁଭବ କରୁନେ ସେ କଷ୍ଟକୁ ଜନ୍ମ ହୋଇସାରିବା ପରେ, କିନ୍ତୁ ମାତୃଗର୍ଭରେ ଆମେ କଳ୍ପନା କରିପାରିବା ଯେ ଆମକୁ ଯଦି ଗୋଟିଏ ଅନ୍ଧକାର କୋଠରୀ ମଧ୍ୟରେ ରଖି ଦିଆଯାଏ, ନିବୁଜ କୋଠରୀ ମଧ୍ୟରେ, ଏବଂ ସେ କୋଠରୀ ମଧ୍ୟରେ ମଳ ମୂତ୍ର
ରକ୍ତ ଏସବୁ ରହିଥିବ ସେ କୋଠରୀ ମଧ୍ୟରେ ଆମେ କେତେ ସମୟ ରହିପାରିବା? ଆମେ ହୁଏତ ବେଶ ସମୟ ରହିପାରିବା। ଠିକ ସେହିପରି ମାତୃ ଗର୍ଭ ଗୋଟିଏ କୋଠରୀ ସଦୃଶ ଏବଂ ସେ ମଳମୂତ୍ର ରକ୍ତ ମଧ୍ୟରେ ଜୀବକୁ ରହିବାକୁ ପଡିବ ଦଶ ମାସ ପର୍ଯ୍ୟନ୍ତ, ବହୁତ କଷ୍ଟ। ଏବଂ ଅନେକ ସମୟରେ ଜୀବକୁ ମାତୃ ଗର୍ଭରେ ସବୁ କୃମିମାନେ କୀଟମାନେ ସବୁ ତାକୁ କାମୁଡ଼ିବାକୁ ଆରମ୍ଭ କରିବେ ଚତୁର୍ପାଶ୍ୱ, ଏବଂ ଛୋଟ ଜୀବ ସେ ତାର କୀଟମାନଙ୍କ ଦ୍ୱାରା ଭ୍ରଷ୍ଟ ହିଁ ସେ ବ୍ୟାକୁଳରେ ଚିତ୍କାର କରିବ ବା ବ୍ୟାକୁଳରେ ଭଗବାନଙ୍କୁ ପ୍ରାର୍ଥନା କରିବ ଯେ ପ୍ରଭୁ ମୋତେ ଏଇ ନର୍କରୁ ଉଦ୍ଧାର କର, ମୁଁ ଜନ୍ମ ହେବା ପରେ ଆପଣଙ୍କର ଭଜନ କରିବି। କିନ୍ତୁ ଯେତେବେଳେ ସେ ଜନ୍ମ ହେଇଯାଉଛି ଜୀବ, ସେତେବେଳେ ପରିବାର ମାତା ପିତା ବନ୍ଧୁବାନ୍ଧବଙ୍କ ଗହଣରେ ସେ ଯେଉଁ ପ୍ରାର୍ଥନା କରିଥିଲା ଭଗବାନଙ୍କୁ ଯେ ଜନ୍ମ ହେବା ପରେ ତାଙ୍କର ଭଜନ କରିବ ବୋଲି ସେ ଭୁଲିଯାଉଛି। ସେ ଭାବୁଛି ଏ ପରିବାର ମୋର, ଏ ସଂସାର ମୋର, ତେଣୁ ସାଂସାରିକ ମାୟା ଦ୍ୱାରା ଆବଦ୍ଧ ହେଇ ଜୀବ ସମ୍ପୂର୍ଣ୍ଣ ଭାବରେ ଭଗବାନଙ୍କୁ ଭୁଲିଯାଉଛି। ସେ ଭାବୁଛି ଯେ ମୁଁ କିପରି ସଂସାରରେ ସୁଖୀ ହେବି, ଭଗବାନଙ୍କୁ ଭୁଲି ମୁଁ କିପରି ସୁଖୀ ହେଇପାରିବି, ମୋତେ ଅର୍ଥ କିପରି ସୁଖ ପ୍ରଦାନ କରିପାରିବ। ତେଣୁ ବ୍ୟକ୍ତି କଠୋର ପରିଶ୍ରମ କରୁଛି କେବଳ ଅର୍ଥ ସଂଗ୍ରହ କରିବା ପାଇଁ। ଏହିପରି ଭାବରେ ତାର ସାରା ଜୀବନ ବ୍ୟତୀତ ହେଇଯାଉଛି। ସେ ଭଗବାନଙ୍କୁ ସ୍ମରଣ କରିବା ପାଇଁ ତା ନିକଟରେ ସମୟ ନାହିଁ। ଅନେକ ସମୟରେ ଆମେ ଦେଖୁ ଯେ ଯେତେବେଳେ ଲୋକମାନଙ୍କୁ କୁହାଯାଏ ଯେ ଭଗବାନଙ୍କର ଭଜନ କରିବା ପାଇଁ ବା ଭଗବାନଙ୍କର ନାମ କୀର୍ତ୍ତନ କରିବା ପାଇଁ ବା ମନ୍ଦିରରେ ଆସି ଭଗବାନଙ୍କର ସେବା ଅର୍ଚ୍ଚନା କରିବା ପାଇଁ ଲୋକମାନେ କୁହନ୍ତି ଆମ ପାଖରେ ସମୟ ନାହିଁ। କାହିଁକି ସମୟ ନାହିଁ ନା? ଆମେ ଅର୍ଥ ଉପାର୍ଜନରେ ଲାଗିଛୁ, ଦିନ ରାତି ପରିଶ୍ରମ କରୁଛୁ, କିନ୍ତୁ ସେ ଅର୍ଥ ଆମର ଏଇ ଚାରି ପ୍ରକାର ଦୁଃଖକୁ ଦୂର କରିପାରିବ ନାହିଁ। ଆମର ଜୀବନ ଧାରଣ ପାଇଁ ଯାହା ସର୍ବନିମ୍ନ ଆବଶ୍ୟକତା ତାହା ଅର୍ଥ ଦ୍ୱାରା ଆମେ ପୂରଣ କରିପାରିବା, କିନ୍ତୁ ଏଇ ଚାରି ପ୍ରକାର ଯେଉଁ ସମସ୍ୟା ରହିଛି ଆମ ଜୀବନରେ ଯାହାକି ଆମେ ଚାହୁଁନା ସେ ସମସ୍ୟାକୁ ଦୂର କରିପାରିବ ନାହିଁ ଅର୍ଥ। ଆମେ ଲକ୍ଷ ଲକ୍ଷ କୋଟି କୋଟି ଟଙ୍କା ଦେଇ ଆମେ ମୃତ୍ୟୁ କବଳରୁ ବଞ୍ଚିପାରିବା ନାହିଁ ବା ରୋଗ ଅନେକ ସମୟରେ ବିଭିନ୍ନ ପ୍ରକାର ରୋଗ ଲୋକମାନଙ୍କୁ ଗ୍ରାସ କରୁଛି। ଲୋକମାନେ ଅଜସ୍ର ଧନ ବ୍ୟୟ କରୁଛନ୍ତି ରୋଗରୁ ମୁକ୍ତ ହେବା ପାଇଁ, ତଥାପି ସେମାନେ ରୋଗମୁକ୍ତ ହେଇପାରୁନାହାନ୍ତି। ଶେଷରେ ସେମାନେ ଆସି ଭଗବାନ ପ୍ରାର୍ଥନା କରୁଛନ୍ତି ଯେ ଭଗବାନ ଚାହିଁଲେ ଭଲ ହେବ ନହେଲେ ହେବ। ସେତେବେଳେ ଅନୁଭବ ହେଉଛି ବ୍ୟକ୍ତିର ଯେତେବେଳେ ଅର୍ଥ ତାଙ୍କର ରୋଗକୁ ଭଲ କରିପାରୁନି। ତେଣୁ ଇଏ ହେଉଛି ସଂସାରର ସମସ୍ୟା, ଏବଂ ସମସ୍ତେ ସେ ଧନୀ ବ୍ୟକ୍ତି ହେଉ ବା ଗରିବ ବ୍ୟକ୍ତି ହେଉ ସମସ୍ତେ ଏହି ଚାରି ପ୍ରକାର ଦୁଃଖ ଭୋଗ କରୁଛନ୍ତି, ଜନ୍ମ ମୃତ୍ୟୁ ଜରା ବ୍ୟାଧି। ଏବଂ ଏହା ସହିତ ଆଉ କେତେ ଗୁଡ଼ିଏ ସାମୂହିକ ଦୁଃଖ ରହିଛି ବା ଅନେକ ସମୟରେ ସାଧାରଣ ଦୁଃଖ ରହିଛି ଯାହାକି ଆମେ ତ୍ରିତାପ ବୋଲି କହୁ। ତିନି ପ୍ରକାର ଦୁଃଖ, ତାହା ହେଉଛି ଆଧ୍ୟାତ୍ମିକ, ଆଦି ଭୌତିକ ଏବଂ ଆଦି ଦୈବିକ ଦୁଃଖ। ଯେପରି ଆଦି ଦୈବିକ ଦୁଃଖ ହେଲା ଯେ ଦୈବୀ ଦଣ୍ଡ, ଦୈବୀ ଦୁର୍ବିପାକ, ଯେପରି ଭୂମିକମ୍ପ, ଏ କିଛିଦିନ ତଳେ ସମୁଦ୍ରରେ ଭୂମିକମ୍ପ ହେଲା, ସମୁଦ୍ର ଜୁଆର ମାଡ଼ି ଆସିଲା, ଲକ୍ଷ ଲକ୍ଷ ଲୋକ ମରିଗଲେ। ଭୂମିକମ୍ପରେ ଲକ୍ଷ ଲକ୍ଷ ଲୋକ, ଗୁଜୁରାଟରେ ଭୂମିକମ୍ପ ହେଇଥିଲା କିଛି ବର୍ଷ ତଳେ, ଲକ୍ଷ ଲକ୍ଷ ଲୋକ ମରିଗଲେ। ଓଡ଼ିଶାରେ ମହାବାତ୍ୟା ହେଲା, ଲକ୍ଷ ଲକ୍ଷ ଲୋକ ମରିଗଲେ। ତେଣୁ ଏସବୁ ଦୈବୀ ଦଣ୍ଡ। ଆମେ ଯେତେ ଭଗବାନଙ୍କ ନିକଟରୁ ଦୂରେଇ ଯିବା, ଭଗବାନଙ୍କୁ ଭୁଲିଯିବା, ଭଗବାନଙ୍କର ଭଜନ କରିବା ନାହିଁ, ସେତେ ଏସବୁ ଦୈବୀ ଦଣ୍ଡ ଅଧିକରୁ ଅଧିକ ଆସିବ, ଲୋକମାନେ କଷ୍ଟ ଭୋଗ କରିବେ। କାରଣ ଦେବତାମାନେ ଯେଉଁମାନେ କି ଭଗବାନଙ୍କର ଭକ୍ତ, ସେମାନେ ଏହି ଦଣ୍ଡ ପ୍ରଦାନ କରିଥାନ୍ତି ଭଗବାନଙ୍କ ନିର୍ଦ୍ଦେଶରେ। ତେଣୁ ଏପରି ଦଣ୍ଡରୁ ଆମେ କୌଣସି ବୈଜ୍ଞାନିକମାନେ ମଧ୍ୟ ଆମକୁ ରକ୍ଷା କରିପାରିବେ ନାହିଁ, କୌଣସି ବ୍ୟକ୍ତି ଆମକୁ ରକ୍ଷା କରିପାରିବ ନାହିଁ ଏପରି ଦୈବୀ ଦଣ୍ଡ। ତେଣୁ ଇଏ ହେଉଛି ଜୀବନର ଗୋଟିଏ ଦୁଃଖ। ଆଉ ଗୋଟିଏ ଦୁଃଖ ହେଲା ଆଦି ଭୌତିକ ଦୁଃଖ, ଯାହାକି ଅନ୍ୟ ପ୍ରାଣୀମାନଙ୍କ ଦ୍ୱାରା ଆମକୁ ଯେଉଁ ଦୁଃଖ ପ୍ରାପ୍ତ ହେଉଛି, ଅନ୍ୟ ପ୍ରାଣୀମାନଙ୍କ ଦ୍ୱାରା ଅର୍ଥାତ୍ ଆମେ ଯେପରି ଏଠାରେ ବସିଛେ, ହୁଏତ ମଶା କାମୁଡ଼ିବାକୁ ଆରମ୍ଭ କରୁଛନ୍ତି, ମଶା କାମୁଡ଼ୁଛନ୍ତି ସେମାନେ ଆମକୁ କଷ୍ଟ ଦେଉଛନ୍ତି ବା ପିମ୍ପୁଡ଼ି କାମୁଡ଼ୁଛି ବା କୀଟମାନେ ଦଂଶନ କରୁଛନ୍ତି ବା କେତେବେଳେ ସର୍ପାଘାତ ହଉଛି, ବା ଅନେକ ସମୟ ଆମେ ରାସ୍ତାରେ ଯାଉଥିବା ସମୟରେ କୁକୁର କାମୁଡ଼ି ଦଉଛି, ବା ଅନ୍ୟ କେହି ଆମକୁ ଆକ୍ରମଣ କରୁଛି, ତେଣୁ ଅନ୍ୟ ପ୍ରାଣୀମାନଙ୍କ ଦ୍ଵାରା ଯେଉଁ ଦୁଃଖ ଆମେ ଲାଭ କରୁଛେ ତାହା ହେଉଛି ଆଜି ଭୌତିକ ଦୁଃଖ। ଆଉ ଗୋଟିଏ ଦୁଃଖ ହେଲା ଆଧ୍ୟାତ୍ମିକ ଦୁଃଖ, ଯାହା ହେଉଛି ମନ ଏବଂ ଶରୀରରୁ ଉତ୍ପନ୍ନ ଦୁଃଖ। ମାନସିକ ଦୁଶ୍ଚିନ୍ତା ସମସ୍ତଙ୍କର ରହିଛି, ଆମେ ସମସ୍ତ ଜୀବନରେ ଏହା ଅନୁଭବ କରିଛେ ଯେ କିପରି ଭାବରେ ଆମେ ଅନେକ ସମୟରେ ମାନସିକ ଦୁଶ୍ଚିନ୍ତା ମଧ୍ୟରେ ରହୁଛେ। ସେ ଧନୀ ବ୍ୟକ୍ତି ହେଉ ବା ଗରିବ ବ୍ୟକ୍ତି ହେଉ, ପୁରୁଷ ହେଉ ବା ସ୍ତ୍ରୀ ହେଉ, ବୃଦ୍ଧ ହେଉ ବା ବାଳକ, ସମସ୍ତଙ୍କର ରହିଛି କିଛି ନା କିଛି ମାନସିକ କଷ୍ଟ, ଏବଂ ତା ସହିତ ଶାରୀରିକ କଷ୍ଟ ମଧ୍ୟ ରହିଛି, ଶାରୀରିକ ଦୁଃଖ ରୋଗ ଏସବୁ ରହିଛି। ଏସବୁ କଷ୍ଟ ବ୍ୟତୀତ ପୁଣି କେତେ ଗୁଡ଼ିଏ ବ୍ୟକ୍ତିଗତ କଷ୍ଟ ରହିଛି, ଏ କଷ୍ଟ ଗୁଡ଼ିକ ସାଧାରଣ ସମସ୍ତଙ୍କ ପାଇଁ ଲାଗୁ। ଚାରି ପ୍ରକାର ଯେଉଁ ଜନ୍ମ ମୃତ୍ୟୁ ଦରାବାଦୀର କଥା ମୁଁ କହିଲି, ତା ସହିତ ଏହି ତିନି ପ୍ରକାର ଦୁଃଖ ତ୍ରିତାପ ଏହା ସମସ୍ତଙ୍କ ପାଇଁ ଲାଗୁ, କିନ୍ତୁ ଏହା ଭିନ୍ନ ଆମ ସମସ୍ତଙ୍କର ବ୍ୟକ୍ତିଗତ ଦୁଃଖ ମଧ୍ୟ ରହିଛି ବିଭିନ୍ନ ପ୍ରକାର। ଆମେ ସବୁ ଯେଉଁ ପାପ କର୍ମ କରୁଛେ ତାର ପାପ କର୍ମର ପରିଣାମ ମଧ୍ୟ ଆସୁଛି, କେବଳ ଏହି ଜନ୍ମର ପାପ କର୍ମ ପାଇଁ ନୁହେଁ, ଅନେକ ଜନ୍ମ ଏହା ପୂର୍ବରୁ ଆମେ ଜନ୍ମଗ୍ରହଣ କରିସାରିଛେ ଏବଂ ଏହା ଏ ଜନ୍ମ ପରେ ମଧ୍ୟ ଆମେ ଅନେକ ଜନ୍ମ ଗ୍ରହଣ କରିବା, ତେଣୁ ଅନେକ ଜନ୍ମରେ ଆମେ ସବୁ ଯେତେ ସବୁ ପାପ କାର୍ଯ୍ୟ କରିଛେ ତାର ପରିଣାମ ବା ପାପ କର୍ମର ଫଳ ଆମକୁ ଭୋଗ କରିବାକୁ ହୋଇଥାଏ। ତେଣୁ ଆମର ବ୍ୟକ୍ତିଗତ ଜୀବନରେ ଯେଉଁ ସବୁ ଦୁଃଖ ଆସେ ଯାହାକି ଭିନ୍ନ ଭିନ୍ନ, ତା ସବୁ ଆମର ପୂର୍ବଜନ୍ମର ପାପକର୍ମର ପରିଣାମ ସ୍ୱରୂପ ଆସୁଛି, ତେଣୁ ସେ ଦୁଃଖ ମଧ୍ୟ ଆମକୁ ଭୋଗ କରିବାକୁ ପଡୁଛି। ଅନେକ ସମୟରେ ଆମେ ଭାବୁ ଯେ ଏ ଜନ୍ମରେ ମୁଁ କୌଣସି ପାପକର୍ମ କରିନି ତାହେଲେ ମୁଁ କାହିଁକି ଦୁଃଖ ଭୋଗ କରୁଛି, କିନ୍ତୁ ପାପକର୍ମର ପରିଣାମ ଅନେକ ସମୟରେ ସାଙ୍ଗେ ସାଙ୍ଗେ ଆସିପାରେ, ଅନେକ ସମୟରେ ଅନେକ ଜନ୍ମ ପରେ ମଧ୍ୟ ଆସିପାରେ। ସେ ପାପକର୍ମର ପରିଣାମ ଆମକୁ କେତେବେଳେ ଭୋଗ କରିବାକୁ ହେବ ସେ କଥା ଭଗବାନ ସ୍ଥିର କରିବେ, ତାଙ୍କର ପ୍ରତିନିଧି ହେଉଛନ୍ତି ଯମରାଜ, ସେ ସ୍ଥିର କରିବେ ଯେ କେତେବେଳେ ସେ ବ୍ୟକ୍ତିକୁ ଦଣ୍ଡ ଦେବେ। ତେଣୁ ତା ଉପରେ ଆମର କୌଣସି ନିୟନ୍ତ୍ରଣ ନାହିଁ ଏହି ପାପକର୍ମର ପରିଣାମ ଉପରେ। ତେଣୁ ଆମେ ଯଦି ଭାବୁଥାଉ କେତେବେଳେ ଯେ ମୁଁ ପାପକର୍ମ କରିଛି କେହି ଦେଖିନାହାନ୍ତି ବା ଜାଣିନାହାନ୍ତି, ତାହେଲେ ଆମେ ଭୁଲ ବୁଝୁଛେ। ଏହି ସଂସାରରେ ପାପକର୍ମ ଆମେ ଯେତେବେଳେ କରିବା ପୂର୍ବରୁ ଆମେ ଯେତେବେଳେ ଚିନ୍ତା କରୁଛେ କୌଣସି ପାପ କାର୍ଯ୍ୟ କରିବା ପାଇଁ, ସେତେବେଳେ ଭଗବାନ ଆମ ହୃଦୟରେ ପରମାତ୍ମା ରୂପରେ ବସିଛନ୍ତି, ସମସ୍ତ ପ୍ରାଣୀମାନଙ୍କ ହୃଦୟରେ ଭଗବାନ ପରମାତ୍ମା ରୂପରେ ନିବାସ କରୁଛନ୍ତି। ଭଗବତ ଗୀତାରେ ଭଗବାନ କୃଷ୍ଣ କହୁଛନ୍ତି, ସେ ହେ ଅର୍ଜୁନ ମୁଁ ସମସ୍ତଙ୍କ ହୃଦୟ ସେ ଅର୍ଜୁନ ତିଷ୍ଠନ୍ତି, ମୁଁ ସମସ୍ତଙ୍କ ହୃଦୟରେ ନିବାସ କରୁଛି। ତେଣୁ ଭଗବାନ ହୃଦୟରେ ନିବାସ କରି ଅନ୍ତର୍ଯ୍ୟାମୀ ରୂପରେ ଆମର ଅନ୍ତରର କଥାକୁ ଜାଣିଛନ୍ତି। ଆମେ କୌଣସି ପାପ କାର୍ଯ୍ୟ କରିବା ପୂର୍ବରୁ ତାଙ୍କୁ ଜଣାପଡ଼ିଯାଉ ଆମେ କ'ଣ କରିବାକୁ ଯାଉଛୁ, ତେଣୁ ସେ ଆମର ସମସ୍ତ ପାପକର୍ମର ସାକ୍ଷୀ। ଆମେ ଯଦି ଭାବୁଥାଉ କେହି ଦେଖିନାହାନ୍ତି ଆମେ ଭ୍ରମରେ ରହିଛୁ, ତେଣୁ ଆମେ କୋର୍ଟ କଚେରୀରେ ଠକିପାରୁ ବା ଅନ୍ୟ ବ୍ୟକ୍ତିକୁ ଠକିପାରୁ ପାପକର୍ମ ପାଇଁ, କିନ୍ତୁ ଭଗବାନଙ୍କୁ ଆମେ ଠକିପାରିବା। ଅନେକ ସମୟରେ ଦେଖାଯାଏ ଯେ ଜଣେ ଲୋକ ହତ୍ୟା କରି କୋର୍ଟ କଚେରୀରେ ଖସି ଯାଉଛି, ଆଉ ଜଣେ ଲୋକ ହତ୍ୟା ନ କରି ମଧ୍ୟ ନିର୍ଦ୍ଦୋଷ ବ୍ୟକ୍ତି ହୋଇ ମଧ୍ୟ ସେ ଦଣ୍ଡ ପାଉଛି। ତେଣୁ ଅନେକ ସମୟରେ ଆମର ଧାରଣା ହୁଏ ଯେ ସଂସାରରେ ଧର୍ମ ନାହିଁ ବା ଭଗବାନ ନାହାନ୍ତି, କାରଣ ନିର୍ଦ୍ଦୋଷ ବ୍ୟକ୍ତି ଦଣ୍ଡ ପାଉଛି ଆଉ ଦୋଷୀ ବ୍ୟକ୍ତି ଖସିଗଲା। କିନ୍ତୁ ଆମେ ଜାଣି ରଖିବା ଉଚିତ ଯେଉଁ ବ୍ୟକ୍ତିକୁ ଆମେ ନିର୍ଦ୍ଦୋଷ ବୋଲି ଭାବୁଛେ ସେ ବ୍ୟକ୍ତି କୋଉ ଜନ୍ମରେ ଏପରି ହତ୍ୟା କରିଥିଲା ସେତେବେଳେ ଖସି ଯାଇଥିଲା କୋର୍ଟ କଚେରୀରେ, ତାର ଦଣ୍ଡ ସେ ବର୍ତ୍ତମାନ ଭୋଗ କରୁଛି, କିନ୍ତୁ ଆମେ ଯେହେତୁ ଜାଣିନେ ସେ ପୂର୍ବ ଜନ୍ମରେ କ'ଣ କରିଛି କେଉଁ ପାପ, ଆମେ ତାକୁ ଭାବୁଛେ ସେ ନିର୍ଦ୍ଦୋଷ ବୋଲି, କିନ୍ତୁ ପ୍ରକୃତ ପକ୍ଷେ ସେ ନିର୍ଦ୍ଦୋଷ ନୁହେଁ। ଏବଂ ଯେଉଁ ବ୍ୟକ୍ତି ବର୍ତ୍ତମାନ ଖସି ଯାଉଛି ହତ୍ୟା କରି, ତା ପାଇଁ ସେ ଦଣ୍ଡ ସୁରକ୍ଷିତ ରହିଲା ଆଗକୁ, କୌଣସି ସମୟରେ ସେ ତାର ପରିଣାମ ଫଳ ଭୋଗ କରିବ। ତେଣୁ କେହି ଖସି ଯାଇପାରିବେନି ଭଗବାନଙ୍କ କୋର୍ଟରେ, ଆମର ସାଂସାରିକ କୋର୍ଟରେ ଖସି ଯାଇପାରନ୍ତି, କିନ୍ତୁ ଭଗବାନଙ୍କ କୋର୍ଟରେ, ଯମରାଜଙ୍କ କୋର୍ଟରେ କାହିଁ ଖସି କରିବେ? ସମସ୍ତଙ୍କୁ ସେମାନଙ୍କର ପାପକର୍ମର ପରିଣାମ ଭୋଗ କରିବାକୁ ପଡିବ। ତେଣୁ ଆମେ ଯଦି ବୁଦ୍ଧିମାନ ତାହେଲେ ଆମେ ଚିନ୍ତା କରିବା କିପରି ଆମ ନିଜ ଜୀବନକୁ ପାପକର୍ମ ଠାରୁ ଦୂରେଇ ରଖିବା ପାଇଁ, ତାହେଲେ ଆମେ ପାପକର୍ମର ପରିଣାମ ସ୍ୱରୂପ ଯେଉଁ ଦଣ୍ଡ ଆସୁଛି ତାଠାରୁ ଆମେ ଦୂରେଇ ରହିପାରିବା। କାରଣ ପ୍ରତ୍ୟେକ ବ୍ୟକ୍ତି ଜୀବନରେ କିଛି ନା କିଛି ପୁଣ୍ୟକର୍ମ କରୁଛନ୍ତି, କିଛି ପାପକର୍ମ କରୁଛନ୍ତି। ତେଣୁ ପୁଣ୍ୟକର୍ମ କ'ଣ? ଯାହାକି ଶାସ୍ତ୍ର ଅନୁମୋଦିତ କର୍ମ। ଯଦି ଶାସ୍ତ୍ର ଅନୁସାରେ ଆମେ କର୍ମରେ ପ୍ରବୃତ୍ତ ହେଉଛେ ତାହେଲେ ତାହା ପୁଣ୍ୟକର୍ମ ଏବଂ ତାହାର ପରିଣାମ ହେଉଛି ସୁଖ। କିନ୍ତୁ ଆମେ ଯଦି ଶାସ୍ତ୍ର ବିରୁଦ୍ଧ କର୍ମ କରୁଛେ ତାହେଲେ ତାହା ହେଉଛି ପାପକର୍ମ ଏବଂ ତାହାର ପରିଣାମ ହେଉଛି ଦୁଃଖ। ତେଣୁ ଆମ ଜୀବନରେ ଯେତେ ସବୁ ଦୁଃଖ ଆସୁଛି, ଅନେକ ସମୟରେ ଆମେ ଦୁଃଖରେ ଯେତେବେଳେ ଅଧିକ ବିବ୍ରତ ହୋଇପଡ଼ୁ ସେତେବେଳେ ଭଗବାନଙ୍କୁ ଦୋଷ ଦେଉ ଯେ ଭଗବାନ ମୋତେ ଅଯଥାରେ ଦଣ୍ଡ ଦେଉଛନ୍ତି କାହିଁ। କିନ୍ତୁ ଭଗବାନଙ୍କର ଏଥିରେ କିଛି କରିବାର ନାହିଁ, କାରଣ ପାପକର୍ମ ଆମେ କରିଛୁ, ତେଣୁ ଦଣ୍ଡଟା ଆମକୁ ହିଁ ମିଳିବ। ତେଣୁ ଆମର କର୍ମରେ ଆମର ଯେତେ ସବୁ ଦୁଃଖ ଆସୁଛି ଆମର ପାପକର୍ମର ପରିଣାମ ସ୍ୱରୂପ, ତେଣୁ ଆମକୁ ସବୁ ଭୋଗ କରିବାକୁ ପଡିବ। ତାହେଲେ ଆମେ ଦୁଃଖରୁ ମୁକ୍ତ ହେବା କିପରି? ଯଦି ଏତେ ସବୁ ଦୁଃଖ ଆସୁଛି ଏବଂ ଅନେକ ଜନ୍ମରେ ଆମେ ଅନେକ ପାପ କାର୍ଯ୍ୟ ସବୁ କରିଛେ, ତାହେଲେ ଆମକୁ ସେସବୁ ଦୁଃଖ ଭୋଗ କରିବା ପାଇଁ ଆମେ ବାଧ୍ୟ, ଦଣ୍ଡ ଭୋଗ କରିବା ପାଇଁ ବାଧ୍ୟ। ତାହେଲେ ଆମେ ଏଥିରୁ ମୁକ୍ତ ହେବା କିପରି? ତାର ଉପାୟ କ'ଣ? ତେଣୁ ଶାସ୍ତ୍ରରେ ଭଗବାନ ଶ୍ରୀକୃଷ୍ଣ ତାର ଉପାୟ ମଧ୍ୟ ଆମକୁ ବତେଇ ଦେଉଛନ୍ତି ଯେ ଆମେ କିପରି ଭାବରେ ଏଇ ସାଂସାରିକ ଦୁଃଖରୁ ଆମେ ମୁକ୍ତ ହୋଇପାରିବା, ଏଇ ଭୌତିକ ସଂସାରର ଦୁଃଖରୁ ଆମେ ମୁକ୍ତ ହୋଇପାରିବା। ତେଣୁ ଭଗବାନ କୃଷ୍ଣ କହୁଛନ୍ତି ଯେ ସର୍ବଧର୍ମାନ ପରିତ୍ୟଜ୍ୟ ମାମେକଂ ଶରଣଂ ବ୍ରଜ ଅହଂ ତ୍ୱାଂ ସର୍ବପାପେଭ୍ୟ ମୋକ୍ଷୟିଷ୍ୟାମି ମା ସୁତଃ। ଭଗବାନ କହୁଛନ୍ତି ଯେ ତୁମେ ସମସ୍ତ ଧର୍ମ ପରିତ୍ୟାଗ କରି କେବଳ ମୋର ଶରଣାପନ୍ନ, ଅନନ୍ୟ ଭାବରେ ନ ଅନ୍ୟ ଅନନ୍ୟ, ଅନ୍ୟ କାହାର ଶରଣାପନ୍ନ ନ ହୋଇ କେବଳ ମୋର ଶରଣାପନ୍ନ ଭଗବାନ କୃଷ୍ଣ କହୁଛନ୍ତି। ମାଂ ଏବ ମୋତେ କେବଳ ମୋର ଶରଣାପନ୍ନ, ତାହେଲେ କ'ଣ ହବ? ଭଗବାନ କୃଷ୍ଣ କହୁଛନ୍ତି ନା ସର୍ବପାପେଭ୍ୟ ମୋକ୍ଷୟିଷ୍ୟାମି, ମୁଁ ତୁମର ସମସ୍ତ ପାପକୁ ଦୂର କରିଦେବି। ତୁମେ ଯେଉଁ ପାପକର୍ମ ହେତୁ ଯେଉଁ କଷ୍ଟ ଭୋଗ କରୁଛ ସେ ପାପକର୍ମକୁ ମୁଁ ସବୁ ଦୂର କରିଦେବି, ତେଣୁ ତୁମକୁ କଷ୍ଟ ଭୋଗ କରିବାକୁ ପଡିବ। କାରଣ ଭଗବାନ ଚାହିଁଲେ ଆମ ପାପକର୍ମକୁ ଦୂର କରିପାରିବେ, ଆଉ କେହି ଦୂର କରିପାରିବେ, ଏପରିକି ଅନ୍ୟ ଦେବାଦେବୀମାନେ ମଧ୍ୟ ଆମର ପାପକର୍ମକୁ କାଟିବା ପାଇଁ ସମର୍ଥ ନୁହନ୍ତି। ବ୍ରହ୍ମା, ଶିବ, ଦୁର୍ଗା ଏବଂ ଯେତେ ସବୁ ରହିଛନ୍ତି, ଇନ୍ଦ୍ର, ଚନ୍ଦ୍ର, ବରୁଣ, କୁବେର, ସୂର୍ଯ୍ୟ ଯେତେ ସବୁ ରହିଛନ୍ତି ଦେବାଦେବୀମାନେ, ଏମାନେ ସବୁ ଆମର ପାପକର୍ମକୁ ଦୂର କରିବା ପାଇଁ ସମର୍ଥ ନୁହନ୍ତି।